సుఖమని, కృష్ణ కొర సుఖమని, శంసుందర కొర సుఖమని, ముందట విరుపహరి కేసుల కొరే దబగ్ని పొరితలబరు దబగ్ని బొలవితరు వేసింది దేవుడు కొత్తగలమ్మను మన సుమతులు శ్రవణం కొడుతుంది సంసారం రావు ఈ పొద్దున బొలయం సుత్తి దృఢాలు లేవు హరిగురు వైష్ణవ గురు కృపార బొలయం మధ్య నుంచి రోహించి తాకు కవి కొనసి అసువిధా కొనసి విపద హోబ నాయి తొక్కి ప్రభావం కరిపరిగింది అన్నిద్దరు శుద్ధభక్తి స్థితి ఇది భగవానుకర గురు వైష్ణవ కృప తమ కృపార బొల విద్య నొరవ ఆమ జీవన ప్రభావం ప్రభావం అనే పరస్థితి కారణం ఆమె జో జగత్ రోజున కార జగత్ మాయార జగత్ మాయార జగత్ మాయార జగత్రే ତୁମେ ଯାହା ଘରେ ତୁମେ ରହୁଛ ତାକୁ ତୁମେ ପେମେଣ୍ଟ କର ଯେମିତି କ'ଣ କହୁଛ ଘର ଭଡ଼ା ଘର ରହୁଛ ଭଡ଼ା ଘର ରହିଲେ ତୁମେ କ'ଣ କହୁଛ ପଇସା ଦେଉନି ପଇସା ଦେଉଛ କ୍ଲିନ୍ କରୁଛ ସବୁ ପରିଷ୍କାର ପରିଚ୍ଛନ୍ନ କରୁଛ ସବୁ କାମ କଲେ ରହିଛ କାହା ଘରେ ବଟ୍ ଆଉ ଜଣେ ମାଲିକ ନା ସେ କ'ଣ କହିବ ଯେତେବେଳେ ଚାହିଁବ ତୁମେ ସେତେବେଳେ ଆଉ ତୁମେ ଭଡ଼ା ଘର ରହିଛ ତୁମେ ଭଡ଼ା ଅଫିସର ହେଇଥିଲେ ଅଧୀନରେ କାହା ରହିଛି ବର୍ତ୍ତମାନ ଯାହା ଘର ରହିଛି ତା ଅଧୀନ ତୁମେ ଯାହା ଘର ରହିଛ ତା ଅଧୀନ ରହିଛ ନା ସେ ଚାହିଁବା ଯିବ ବାହାର କର ରାତିରେ ଅଧା ଘର କହିବ ଆମ ଘରୁ ବାହାର କ'ଣ କରିବ ତୁମେ ପାରିବ ଅଧୀନରେ ରହିବ ସେଭଳି ମାୟାର ଅଧୀନରେ ଗୋଟେ ଜୀବ ରହିଛି ମାୟାଗ୍ରସ୍ତ ଯିବ ବୋଲି କୁହେ ଆମର ପ୍ରୋଗ୍ରାମଟା ଆମ ଯେଉଁ ଜୀବନ ଲକ୍ଷ୍ୟଟା ଗୋଟେ ଓଲ୍ଟା ଆମେ କ'ଣ ଚାହୁଁଛେ ଆମେ ମାୟା ଅଧୀନରେ ରହିବାନି ଆମେ ଭଗବାନଙ୍କ ଅଧୀନ ଭଗବାନଙ୍କ ଅଧୀନ ରହିବାକୁ ହେଲେ ଭଗବାନ ତ ମାୟାକୁ ପରମିଶନ ଦେଇଛନ୍ତି ନା ମାୟା କ'ଣ ଏମିତି ବଳବାନ ହେଇଯିବେ କି ଆଉ ସିଏ ଏତେ ବଳବାନ କେମିତି ହେବ ପୋଲିସଟା ବର୍ତ୍ତମାନ ଯେଉଁ ବାଟୁଛି ପୋଲିସ କ'ଣ ଧରି ପକଉଛି ପିଟୁଛି ସେ କ'ଣ ତା ସିଏ ପୋଲିସ ପିଟିଦେବ ଅଲଗା ସମୟ ପିଟି ଦେଇପାରିବ ବର୍ତ୍ତମାନ ଅର୍ଡ଼ରଟା କେଉଁଠୁ ଆସିଛି କୁକୁର ଆସିଛି ଗୁଡ଼ି କର ସେଟା ଗୋଟେ କିଏ କହୁଛ ଗୁଡ଼ି କରିଦେବ ମାନୁଛି ବାଡ଼େଇ ପକାଅ ଏ ଯେଉଁ ଆଦେଶଟା ଆସୁଛି କେଉଁଠୁ କାହା ପାଖରୁ ଗୁଜୁରୁ ପ୍ରଧାନମନ୍ତ୍ରୀ ପାଖରୁ ଆଦେଶ ଆସୁଛି ମୁଖ୍ୟମନ୍ତ୍ରୀ ପାଖରୁ ଆଦେଶ ଆସୁଛି ସେ ପୋଲିସ ବଳବାନ ହେଇଯାଇଛି ଆଉ ତୁମେ ଯେତେବେଳେ ବଳବାନ ଲୋକ ହେଲେ ତୁମେ ଯାଇ ପୋଲିସ କରିପାରିବ କରିପାରିବ ତାକୁ ତାକୁ ଉଚ୍ଚ ଆଦେଶ ଆସିଯାଇଛି ସେଭଳି ମାୟା ମାୟାକୁ ଭଗବାନ ଆଦେଶ ଦେଇଛି ଏଟା ଦୁର୍ଗଟାକୁ ତିଆରି କରିବା ଏଟା ଦୁର୍ଗ ଆଉ ଏ ଦୁର୍ଗ ଭିତରେ କିଏ ରହିବେ ମାୟାଗ୍ରସ୍ତ ଜୀବ ଗୁଡା ରହିବେ ଆମେ ଚିନ୍ତା କରି ଦେଖିବା ତାହେଲେ ଆମେ ଯାହା ଘରେ ରହିଛେ କାହାର ଘରେ ରହିଛେ ମାୟାର ଘରେ ତା ଘରେ ରହିଛେ ତାକୁ ଆମେ ଠେଲିକି ବାହାର କରିବା ପାଇଁ ଚାହୁଁଛେ ତୁମେ ଗୋଟେ ଘରେ ରହିକି ଅନ୍ୟ ଘରେ କରିପାରିବ ଆମେ ତାଙ୍କ ଘରେ ରହିକି ତାଙ୍କ ଜାଗାରେ ରହିକି ବର୍ତ୍ତମାନ ଆମେ କ'ଣ କରୁଛୁ ତାଙ୍କ କବଳ ନ ରହିବା ପାଇଁ ଚାହୁଁଛେ ତାହେଲେ କ'ଣ ଚାହିଁଲେ କ'ଣ କଲେ ଆମେ ତାକୁ ଆମେ ବାହାର କରିଦେଇପାରିବା କ'ଣ କଲେ ସିଏ ଯାହା ପାଖରୁ ଆଦେଶ ପାଇକି ବଳବାନ ହେଇଛି ତୁମେ ସିନେ ପାସ୍ ମିଳୁଛି ନା ନାହିଁ ତୁମେ ଗୋଟେ ମୁଖ୍ୟମନ୍ତ୍ରୀ ତୁମକୁ ପାସ୍ ଦେଇଦେଲା ପୋଲିସ କ'ଣ କରିବ ସେଇ ପୋଲିସ ଅର୍ଡର ପାଇଛି ମୁଖ୍ୟମନ୍ତ୍ରୀ ତୁମେ ମୁଖ୍ୟମନ୍ତ୍ରୀ ତୁମକୁ ପାସ୍ ଦେଇଦେଲା ତୁମେ ସବୁଆଡେ ଓଡ଼ିଶା ବର୍ତ୍ତମାନ ବୁଲିପାରିବେ ଯେତେ ଡେଞ୍ଜର ଥିଲେ ତୁମେ ପାସ୍ ଦେଖିଲେ ଚାଲୁ ତୁମର ଯେତେ ଜୀବ ଯେତେ ବଳବାନ ହଉ ବି ସବୁବେଳେ ତାକୁ ମନେ ରଖିବାକୁ ପଡିବ ସେ ମାୟାର ଅଧୀନରେ ଯେପର୍ଯ୍ୟନ୍ତ ପୂର୍ଣ୍ଣ କୃଷ୍ଣ ଶରଣାଗତ ନ ହେଇଛି କୃଷ୍ଣଙ୍କର ଶରଣ ଗୁରୁଙ୍କର ସେବା ନ କରିଛି କୃଷ୍ଣ ତାକୁ ସୁରକ୍ଷା ନ ଦେଇଛି ଯେକୌଣସି ସମୟରେ ମାୟାକୁ ପଳେଇଯିବ ମାୟାକୁ ଯିବା ପାଇଁ ଯିବ ବେଶୀ ସମୟ ଲାଗେ ନା ନାଇଁ ସେ ମାୟାର ପ୍ରଭୁ ଜଣକୁ ପଚାରିଲେ ନା ପ୍ରଭୁ ସେ କହିଲେ ପ୍ରଭୁ ସିଏ ବର୍ତ୍ତମାନ ମାୟାକୁ ଚାଲିଗଲେ କ'ଣ ଫଳନ ହେଇଗଲେ ପ୍ରବାଦ କଲେ ସେ ଚାଲିଗଲେ କ'ଣ ସେ ମାୟାରେ ଥିଲା ତୁମେ ମାୟାରେ ଏବେ ବି ଅଛ ସବୁବେଳେ ଭାବ ଆମେ କେବଳ କେତିକି ସୁରକ୍ଷିତ ରହିଛେ କାହିଁକି ମାୟା ଆମକୁ ଆଟାକ୍ କରୁନି ଆମକୁ ଗୋଟେ ପାସ୍ ମିଳିଛି କେତେ ଦିନ ପାଇଁ ମିଳିଛି ପାଞ୍ଚ ଟଙ୍କା ଜାଣ ପାସ୍ଗୁଡା ଯେଉଁ ମିଳୁଛି ପାସ୍ଗୁଡା କେତେ ଦିନିଆ ଦିନିକିଆ ପାସ୍ ଅଛି ମାସିକିଆ ପାସ୍ ଅଛି ସାତଦିନିଆ ପାସ୍ ଅଛି ସେ ପାସ୍ଟା 7 ଦିନ ପର୍ଯ୍ୟନ୍ତ ଭ୍ୟାଲିଡ଼ ତାପରେ କରିଯିବ 7 ଦିନ ପରେ ଆଉ ତୁମକୁ ପାସ୍ ମିଳିବନି ପୋଲିସ ଦେଇ 7 ଦିନ ଭିତରେ ତୁମେ ଯୁଆଡ଼େ ଯାଇ ତାପରେ ଦେଖିବାକୁ ପଡ଼େ ସବୁବେଳେ ପାସ୍ ଦେଖାଉଥିବୁ ଯେଉଁଠି ଚେକିଂ ଦେଖିବ ସେ 7 ଦିନ ପରେ ହେଟା ଭ୍ୟାଲିଡ଼ ଆମେ ଏଇ ଜଗତରେ ସେତେଦିନ ପରେ ସୁରକ୍ଷିତ ଯେତିକି ଆମେ ସେବା କରିକି ସାଧୁଗୁରୁ ଖୁସି ହେଇକି ଆମ ଘରୁ ରହିଛନ୍ତି ଯେତେ କ'ଣ ଯେତେବେଳେ ସେ ଖୁସି ହେଲା ପାସ୍ କଟିଗଲା ତାପରେ ମାୟାଟା ନିକଳିବ ଯେ ତୁମେ ଯେଉଁ କୁମ୍ଭୀର ଯେଉଁ କୁମ୍ଭୀରିଆ ଯେଉଁ ନଦୀ ଗୁଡା କ'ଣ ସେଟା ହେଇଛି ଆମର ଏଇଟା ବ୍ରାହ୍ମଣୀ ଯେଉଁ ଯାହା ରାଜନଗର ତଳଆଡ଼େ ଯେଉଁ ନଦୀ ଗୁଡାକ ସେ ନଦୀରେ ଯେଉଁ ଲୋକ ଗାଧାନ୍ତି ସେ କ'ଣ ସେ ପାଣି ଭିତରୁ ପଶିଲା ବେଳକୁ କାହା କଥା ଚିନ୍ତା କରି ପଶିବେ ହଁ ସେ ଗାଧୋଉଛନ୍ତି, ପଶୁଛନ୍ତି, କୁମ୍ଭୀର ଏଇଠି ଅଛି, ସେ ପଶିକି ସେଇଥିରେ ଗାଧେଇକି ଆସୁଛନ୍ତି ପୁରା ସତର୍କ। ଗୋଟେ ଭକ୍ତକୁ ସେଇଭଳିଆ ଜୀବନରେ ଚଳିବାକୁ ପଡିବ। ଭାବନ୍ତି ଯେ ଏତେ ଛୋଟ କାମ ବଢ଼ିଲା, ବର୍ତ୍ତମାନ ବହୁତ ବଡ ହେଇଗଲା। କାହିଁ ବଡ ହେଇଗଲା? ଆଗରୁ ଯେତେବେଳେ ଆମେ ଯେତେବେଳେ ଭକ୍ତ ହଉଥିଲୁ, ଆମ ପୂର୍ବରୁ ଆଉ ଯେଉଁମାନେ ସବୁ ଭକ୍ତ ହଉଥିଲେ, ଆମ ପୂର୍ବରୁ ଯେଉଁମାନେ ସବୁ ଭକ୍ତ ହେଇଛନ୍ତି, ସେମାନେ କଣ ସବୁ ଏତେ ଭୁରି ସ୍ୱୀକୃତି, ପିତାମାତାର ଏତେ ବଡ ସଂସ୍କାର, ଏତେ ପୁଣ୍ୟମାନ ବ୍ୟକ୍ତି, ସେମାନେ କଣ ସ୍ୱାଭାବିକ ତାଙ୍କର ସବୁ ବୈରାଗ୍ୟ କଣ ହଉଥିଲା? ପୂର୍ବର ସ୍ୱୀକୃତି ବଳରେ, ଭାଗ୍ୟ ବଳରେ ସେମାନେ ସବୁ ଆସୁଥିଲେ। ଏବେ ବି ଯେ ଆସୁଛନ୍ତି, ତାଙ୍କର ପୂର୍ବର ସ୍ୱୀକୃତି ଅଛି, କିନ୍ତୁ ପୂର୍ବ ସ୍ୱୀକୃତିର ବଳବାନ ସେତେବେଳେ ସବୁ ଥିଲା। ସେତେବେଳେ କୌଣସି କଣ କରାଯିବ ମାନେ ପଦ୍ଧତି ଦ୍ୱାରା, କୌଣସି ସ୍ପେସିଫିକ ଉପାୟ ଦ୍ୱାରା କାହାକୁ ଅଣା ହଉଥିଲା? କେହି ଭକ୍ତ କୋଉଠି ବାବାଜୀ ମାନେ କୋଉଠି ଯାଇ କାହାକୁ କହୁନଥିଲେ ଭକ୍ତ ପ୍ରିଚିଂ, କିଛି କିଛି ନଥିଲା। ସେମାନେ କେବଳ ଦେଖିଦେଉଥିଲେ, ତାଙ୍କର ଆକର୍ଷଣ ଆସିବ, କାରଣ ତାଙ୍କ ପୂର୍ବରୁ ସ୍ୱୀକୃତିଟା ବଳବାନ ଥିଲା। ଆଉ ବର୍ତ୍ତମାନ ଯେଉଁମାନେ ଆସୁଛନ୍ତି, ତାଙ୍କର ସ୍ୱୀକୃତି ଅଛି ବୋଲି ସେ ପ୍ରସାଦ ସବୁ ଆସୁଛନ୍ତି, କିନ୍ତୁ ସ୍ୱୀକୃତିଟା କମ୍ ଥିବ, ସେ କଣ କରିବେ? ଅଳ୍ପ ଅଳ୍ପ ଦିନ ସ୍ୱୀକୃତି, ଅଳ୍ପ କିଛି ସ୍ୱୀକୃତି ଅଛି, ସେ ସାଧୁ ସଙ୍ଗରେ ଦୃଢ଼ ବିଶ୍ୱାସ ସ୍ଥାପନ କରିପାରିବେ ନାହିଁ। ତାଙ୍କର ସବୁବେଳେ ସନ୍ଦେହ ରହିବ, କାହା ପ୍ରତି? ସାଧୁ ପ୍ରତି ସନ୍ଦେହ, ପରମ୍ପରା ପ୍ରତି ସନ୍ଦେହ, ମନ୍ଦିର ପ୍ରତି ସନ୍ଦେହ, ବିଗ୍ରହଙ୍କ ପ୍ରତି ସନ୍ଦେହ। ସବୁବେଳେ ସ୍ୱୀକୃତିର ଅଭାବ ନାହିଁ, ସେଥିପାଇଁ ସେ ଲେଖିଦେଲେ ନା ଆଉ ପ୍ରଣାମ ପ୍ରଣାମ, ଏ ଯୋଉ ପ୍ରସାଦ ମନ୍ତ୍ରରେ ସ୍ୱର୍ଣ୍ଣ ପୁଣ୍ୟମ୍ ଗୋତାମ ରାଜ ବିଶ୍ୱାସ ନୈବ ଜାୟତେ, ବିଶ୍ୱାସ ହବ ନାହିଁ କାହାର, ସ୍ୱଳ୍ପ ପୁଣ୍ୟ ସେଟା ହବନି। ତେଣୁ ଏଣେ କଣ, ଏଣେ ପୁଣ୍ୟଟା ଏଣେ ପୂର୍ବର ସ୍ୱୀକୃତିଟା କମ୍ ଅଛି, ଏଣେ ରହିଛେ କୋଉଠି? ମାୟା, ମାୟା ତାର କଣ କରୁଛି ସବୁବେଳେ, ଯେମିତି ସେ କୁମ୍ଭୀର ଯିଏ ଗାଧୋଉ, ସେ ଜାଣିଛି କେତେବେଳେ ଟାଣି ପଳେଇବ ସେଭଳିଆ, ଏଇଟା ତୁମେ ମାୟା ଜଗତରେ ରହିଛ, ଏଣେ ସ୍ୱୀକୃତିଟା ପୂର୍ବର କମ୍ ରହିଛି, ଭୁରି ସ୍ୱୀକୃତି ରହିଛି, ଭୁରି ସ୍ୱୀକୃତି ନାହିଁ, କମ୍ ସ୍ୱୀକୃତି ରହିଛି, ଏଣେ ଏମିତି ସେବା ନାମରେ ଅବହେଳା କଲ କଣ ହବ? ଚୋର କାହିଁକି ଦେବ? ତୁମେ ଦେଖିଛ ନା ନାହିଁ, ଦୁଇଟା ଗୋଡ ଚାଲୁଛ, ଯେତେବେଳେ ଝୁଣ୍ଟି ପଡିବ ସେତେବେଳେ କଣ ହବ? ଯେତେବେଳେ ଗୋଟେ ଦି ଗୋଡ କେତେବେଳେ ଝୁଣ୍ଟିଛି କେତେ ଦେଖିଛ? ଗୋଟେ ଗୋଡ ଝୁଣ୍ଟି, ଗୋଟେ ଗୋଟେ ଝୁଣ୍ଟି ଗଲା, ଆଉ ଗୋଟେ ଗୋଡ କଣ କରେ? ଆଶ୍ରୟ ଦେଇଦବ, ଗୋଟେ ଗୋଟେ ଝୁଣ୍ଟି ଗଲେ ନଇ ପଡ଼ୁଥିବ, ସେ ଗୋଟେ ଗୋଟେ ଷ୍ଟେପ୍ ସେଟା ତୁମର ଦେବୁ। ପୂର୍ବ ସ୍ୱୀକୃତିରେ ବଳବାନ ନାହିଁ, ତୁ ଗୋଟେ ଜିନିଷ ଅଟକେଇ ରଖିଦବ, ଝୁଣ୍ଟି ପଡିବ, ଝୁଣ୍ଟି ପଡିବ, ଅଟକି ଅଟକେଇ ରଖିଦବ। ବର୍ତ୍ତମାନ ଆଧୁନିକ ସ୍ୱୀକୃତି ଯୋଉ ବର୍ତ୍ତମାନ ସେବା କରୁଛ ଆଉ ଜପ କରୁଛ, ଇଏ ଅଟକେଇ ରଖିଦବ, ପୂର୍ବ ସ୍ୱୀକୃତିରେ ନାହିଁ ନା, ଏଇଟା ତୁମେ ଅଟକେଇ ରଖିଦେଲା। ଆଉ ଯେତେ ସେବା, ଯେତେ ନିରପରାଧ ଜପ ନାମ କରିଦେଲ, ଭଗବାନଙ୍କ ନାମ ଠିକ୍ ସେ କଲ, ସବୁବେଳେ ନାମ ସ୍ମରଣ କଲ, ସେବା କଲ, ତୁମର ସ୍ୱୀକୃତିଟା ବଢିଲା। ଯଦି ଝୁଣ୍ଟି ପଡ଼ିଲ ଆଉ ଗୋଟେ ଷ୍ଟେପ୍, ଆଚ୍ଛା ଗୋଟେ ଷ୍ଟେଜ୍ ଅଛି ଯେତେବେଳେ ଗୋଡ଼ କାମ କରିବନି, କହିଲେ ଦେଖିବା କେମିତି ଗୋଡ଼ କାମ କରେ ନା, ତୁମ ପିଠି ନହେଲେ କମର ଯୋଡ଼ି ହେଲେ ଟୁଟା ହେଇକି ପଡିବ, କୋଉଠି ଖସିଟି ଖସିଟି ଯିବ, ଗୋଡ଼ ସ୍ଲିପ୍ ମାନିଲ, ଦିଟା ପାଦ ମାର, କଣ କରିବ ସେଠି ମୋଟି ହେଇକି ପଡିବ, ଗୋଡ଼ କାମ କରିବ, ଦେଖିନ ଲୋକଟା ପଡ଼ନ୍ତି ସବୁ ଏ ବାଥରୁମ୍ ଗୁଡ଼ାକ ପଡ଼ିଯାନ୍ତି ଚାଲିଥିବ ତୁମେ। ଏବେ ତ ସବୁ କାଦ ରାସ୍ତା ନାହିଁ, ଲୋକ ଜାଣନ୍ତି ଆଗରୁ, ଏବେ ଚପଲ ହେଇଗଲାଣି, ଆଗରୁ ସବୁ ଆମେ ସବୁ ଯାଉ ସ୍କୁଲ୍କୁ ଯିବା, ଢୋ ଖସିକି ପଡ଼ିବ, ପିଠି ପିଛା ମାଡ଼ ହଉ, ଗୋଡ଼ ଦୁଇଟା ଖସିକି ପଳେଇ ପାରେ, ତମ ସେଭଳିଆ ଅବସ୍ଥା ଗୋଟେ ଜୀବନ ହେଇଯାଏ। ତାର ପୂର୍ବର ସ୍ୱୀକୃତି ନଥିବ, ଏଣେ ସେବା ନାମ ଏଗୁଡ଼ା ସବୁ ଅବହେଳା କଲା, ସାଧୁସଙ୍ଗ କଲାନି, ହରିକୀର୍ତ୍ତ କଥା ଶୁଣିଲାନି, ପରିଣାମ କଲାନି, ସେ କଣ ହବ? ଏ ଖସଡ଼ା ଭଳିଆ ଗୋଡ଼ ଖସିଛି, ଏଣେ ଜଗତର ବା ମାୟାର ଜଗତର ନା ରାସ୍ତାଟା କଣ? ଯିଏ ଖସଡ଼ା ରାସ୍ତାରେ ଯାଉ ସେ କଣ କରୁଛି? କଣ କରି ଖସଡ଼ା ରାସ୍ତାରେ ଯିଏ ଯାଏ କଣ କିପି ଯାଏ, ପାଦକୁ ଚିପିକି ଯାଏ, ତା ଆଙ୍ଗୁଠିଟା ଦେଖି ସବୁ ସବୁ ଦବିଥିବ, ପାଦକୁ ଚିପିବ, ସିଏ ଯଦି କେୟାରଲେସ୍ ହେଇ ଚାଲିଯିବ, ଚାଲିଲେ ଢଗଣ ଗଡ଼ି ପଡ଼ିବ, ସ୍ଲିପ୍ ମାରିବ, ତାର ଅବସ୍ଥାଟା କେତେବେଳେ ସ୍ଲିପ୍ ହେଇଯିବ, ଖସି ପଡ଼ିବ, ଖସି ଗଲା ତା ଗୋଡ଼ ହାତ ଭାଙ୍ଗିବ। ମାୟାର ଶକ୍ତିଟା ପ୍ରଚୁର ରହିଛି ନା, ପ୍ରଭାବ ବହୁତ ରହିଛି ତା ଜଗତରେ, ଆମେ ତାକୁ ପରାସ୍ତ କରିବା, ତା ଘର ରହିକି ତାକୁ ପରାଭବ କରିବା କେମିତି ସମ୍ଭବ? ଏଇଠି କହିଲେ ପ୍ରପନ୍ନ, ତୁମେ କେମିତି ଭଗବାନଙ୍କ ଧାମରେ ମାୟାର କେତେ ଶକ୍ତି ଅଛି ଭଗବାନ ଦେଖୁଛନ୍ତି, ସୁଲୀଳା କରି ଦେଖୁଛନ୍ତି ନା, ଦେଖ କେତେ ଶକ୍ତି ଭଗବାନ ଗୋମାତା ଯୋଉଠି ଅଛନ୍ତି, ଗୋମାତା ସମସ୍ତଙ୍କୁ ସୁରକ୍ଷା ଦେବେ, ନମ ଘର ମନେ ଦେବା ଗୌରବ ମନେ ନେଇଥାଏ, ତାକୁ ଅଗ୍ନି ଲାଗିଗଲେ ତାକୁ ଘେରି ସାରେ, ତୁମେ କେତେବେଳେ ବିପଦ ମୁକ୍ତ ବୋଲି ହବନି, ତୁମେ କେତେବେଳେ ବିପଦ ମୁକ୍ତ ବୋଲି ହବନି, ବିପଦଟା ସବୁବେଳେ ଜଗତରେ ରହିଛନ୍ତି, ଜଗତର ସ୍ୱଭାବ। କିନ୍ତୁ ଭକ୍ତ ବିପଦ କୁ ଭୟ କରେ, କର୍ମୀ ଲୋକ ଯେଭଳି ଭୟ କରେ, ତ୍ରସ୍ତ ହେଇଯାଏ, ଭକ୍ତ ଏଟା ଭୟ କରେ ନା, ଜାଣିଛି ବିପଦ ଯେକୌଣସି ସମୟରେ ଆସି ପାରେ। ଭଗବାନ କାମ ପାଇଁ ତୁମେ ଅଜା ବେଳେ କଣ ଜାଣିଥିଲା ଯେ ବାହାଦୁର ଆଇକି ଯାଇଥିଲା ଯୋଉ ଆଣିବା ପାଇଁ, ସେଭଳିଆ ଲୋକର ଆକ୍ସିଡେଣ୍ଟ ହେଇଗଲା ଆଉ। ବା ବିବାହଦୁର ଆଇକି ବ୍ରାହ୍ମଣ ହେଇ ସଦାଚାରୀ ବ୍ରାହ୍ମଣ ହେଇ ସେମାନେ ଦେଖିକି କଣ ହେଇଗଲା ତାଙ୍କ ଆକ୍ସିଡେଣ୍ଟ ଯେକୌଣସି ସମୟରେ ହେଇପାରେ, ଏ ଜଗତରେ କାହାର ସ୍ଥିରତା କିଛି ନାହିଁ। କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଭୟ କରିବା, ଆମକୁ ସମ୍ମୁଖୀନ ହବାକୁ ପଡିବ, ନହେଲେ ତୁମେ ତୁମେ କୌଣସି ଜୀବନରେ ବି ସୁରକ୍ଷା ତୁମକୁ ମିଳିବନି। ବା କର୍ମୀ ଲୋକ ଗୁଡା ସେ କଣ କରୁଛନ୍ତି, ଷ୍ଟ୍ରଗଲିଂ କରୁଛନ୍ତି ନା ଆଉ, ଖାଇବାକୁ ଥାଉ ନଥାଉ କଣ ଥାଉ, ବର୍ତ୍ତମାନ 21 ଦିନ ବର୍ତ୍ତମାନ କଣ କେତେ ଦିନ ହେଇଗଲାଣି, ମାସେ ବାକି ବନ୍ଦ ହେଇଯିବ, ବନ୍ଦ ହେଲେ କଣ ହବ, ଯୋଉ ଲୋକର ଖଟି ଖାଉଥିବ ସେ ଲୋକ କେମିତି ଚଳୁଥିବ ତାକୁ କୁହ, ସରକାର ଚାଉଳ ତ ଯାହା ଦୋଷୀ ଗୋଟେ ଚଳେଇବାର ଯୋଉଟା ହେଲା ରୁଚି ଯାଇକି ଗୋଟେ କାମ କରୁନି, କାହାକୁ ଉଦାହରଣ ତାର ଷ୍ଟ୍ରଗଲିଂ କରୁଛି ନା, ତାର ବୁଦ୍ଧି ବିବେକ ବଳ ନାହିଁ ସେ ତାର ଲଗେଇବ। ଆମେ ଏଠି ଏ ରାସ୍ତାରେ ଆମେ କେବଳ ଭଗବାନଙ୍କ ଭରସା କରି କେବଳ ରହିବା, ଗୋଟେ ବିପଦ ରହିଚାରି କରିକି, କିନ୍ତୁ କୃପାର ବଳ ଭିତରେ ଯିଏ ରହିଲା, ପ୍ରଭୁଙ୍କର କୃପା ଦୃଷ୍ଟି କୃପା ପଥର ରହିଲା, ତାକୁ ହିଁ କେବଳ ଭଗବାନଙ୍କର ଏଇ ଯୋଉ ମାୟା ଶକ୍ତିଟା ଯେମିତି ଅଗ୍ନି ଘେରି ଦିଏ ତାକୁ କେବଳ ପ୍ରଭାବ ପକେଇବ। ତୁମେ ଯଦି ଭଗବାନ କୃପା ବଳ ଭିତରୁ ସାଧୁଗୁରୁଙ୍କର କୃପା ବଳ ସୀମା ଭିତରୁ ବାହାରି ଚାଲିବ, ଦୃଷ୍ଟି ପଥର ହଉଛି ଛେଳି, ଛେଳି ଚରିଆ ଲୋକ କଣ ମେଣ୍ଢା ଚରିଆ ଲୋକ, ସେ ଯୁଆଡେ ଯାଇଥିବ ତା ଲକ୍ଷ୍ୟ କରୁଥିବ, ସେ ଗଛ ଉପରେ ବସୁ ଝାଡ଼ା ଯାଉ ଯୁଆଡେ ଯିବ ସବଳ ଆଣିଥିବ ଛେଳି ଆଡୁ, ନହେଲେ କଣ ହବ, ସିଏ ନ ଆଣିଲା ମାନେ ସେଟା ତାର ଗାତରୁ ଧରିକି ଅନୁଛି, ସେଟା କାହା ଅନୁଥିବ, ସବୁବେଳେ ଛେଳି କି ନାହିଁ, ଛେଳିକି ଅନୁଥିବ ମାଲିକ ଅନୁଥିବ, ଛେଳ ମାନେ ଚାଲାକ ନା ବିଲୁ ବଡ ଚତୁର, ସେ କଣ ବାହାରିବ ନା କଣ, ସେ ବାହାରିବନି, ସେ କିଆ ବୁଦା କିଆ ବୁଦା ମୂଳରେ ମୁଣ୍ଡ କାଢ଼ିଲା ଏମିତି କାଢ଼ିଦେବୁ ପୁଣି ପଳେଇବ, ଦେଖିଦେଲା ଏଠି ଅଛି ମାଲିକ ଗଳି ପଡ଼ିବ ଭିତରେ ଚୁପ ଛାପି ଛୁପି ରହିବ, ଯେତେବେଳେ ଦେଖିଲା ମାଲିକ ସେଇଟା ଅନେଇଛି ବାସ ଗଲା ଘରେ ତଣ୍ଟି ଧନ, ତଣ୍ଟି ଧନ ତ ସେ ଭେଁ କଲେ ତ ସେ ମାଲିକ ଶୁଣିବ, ଚୁପ ଘୁଷରେ ଆଣି ପୁରା ଦେଲା ଫେରେ ଖାଏ ମାୟା ସେବା, ମାୟା ସେ ସେବା, ତେଣୁ ଗୁରୁକୃଷ୍ଣଙ୍କର ସବୁବେଳେ ଦେଖୁଛି ଇଏ ଗୁରୁକୃଷ୍ଣ ଆଡ଼କୁ, ସେଠି କାହାକୁ ଚାହୁଁଥିବେ ଛାଡ ଟିକେ ଚଳୁଥିବେ କାହାକୁ ଚାହୁଁଥିବେ ମାଲିକ ଜାଣିଥିବେ ଇଏ ଏଇଟା ସିଆଡ଼େ ଅଛି, ଆସିଗଲାଣି ମାନେ ଗୋଟେ ନେଇଗଲା ପରେ ଦୌଡ଼ା ଦୌଡ଼ି ହେବେ ବୋଉ ମା ମା ହେବେ ଦେଖିଦେଲେ, ଯଦି ଜାଣିଥିବେ ଏରିଆରେ ଅଛନ୍ତି ଖାଇବ ଲୋକରେ ଆସିବେ, ସିଏ ମାଲିକ ଆଡ଼କୁ ଚାହୁଁଥିବେ, ମାଲିକ ବି ଛେଳି ଆଡ଼କୁ ଚାହୁଁଥିବ, କିନ୍ତୁ ଯେତେବେଳେ ମାଲିକର ଦୃଷ୍ଟିଟା ଛେଳି ଉପରେ ନ ରହିକି ଅଲଗା ଆଡ଼େ ରହିଗଲା ଶିକାର ତାକୁ, ଆମର କାମଟା କ'ଣ, ଆମେ ସାଧୁଗୁରୁଙ୍କର ଦୃଷ୍ଟି ପଥରେ ରହିବ, ଏଇ ଯୋଉ ସେବା କରିବା, ଏତେ ମଙ୍ଗଳ ଇତିହାସ ଦର୍ଶନ ଇତିହାସ ଜପ କର ସେବା କର କ'ଣ ଏଇ ଯେତେ ଧନ୍ଦା ସବୁ କରିବା, ଏହାର କାମ ହେଲା କେମିତି କୃଷ୍ଣଙ୍କର ଦୃଷ୍ଟି ପଥର ଆମେ ରହିବା, ଯେଉଁଠିକି ମାୟା ପଛରେ ରହୁଛି ସେ ଦୃଷ୍ଟି ପଥର ରହିପାରୁନି ଆଉ, ତୁମେ ଯେତେବେଳେ ଭଗବାନ ସମ୍ମୁଖରେ ନ ରହିବ ପଟକିଣି ସେ ବଳବାନ ହେଇଛି ଟାଣି ପଡ଼ିଛି, ସିଆଡ଼େ ଭଳିଆ ପଛରୁ ଲୁଚିକି ଧରିବ ଟାଣି ପଡ଼େ ତଣ୍ଟିକି ତ ଧରିନବା ଆଉ ବାଟ ପାଇବନି ଆଉ, ହରେ କୃଷ୍ଣ ବି କହିପାରିବ ଏଠି ସିନା ମେଁ କିଣି ଛେଳି ଛେଳି ସିନା ମେଁ ହେଲେ କିଏ ଶୁଭିବ, ସେ ତ ମୁଁ କିଛି କରିବାକୁ ଦେବ, ଚେତନାଟାକୁ ସେ ଆବୃତ କରିଦେବ, ତୁମେ ମନ ଇନ୍ଦ୍ରିୟଟାକୁ ବଦଳେଇ ଦେବ, ତୁମେ କଣ ଜପ ବି ଆସି ତୁମେ କେତେ ଭଲ ହିଁ ଲାଗିବ, ଦେଖୁନ କେତେ ବଡ ବଡ ପୁରୁଣା ଭକ୍ତ କେତେ ସବୁ ସେବା କରୁଛନ୍ତି କଣ କୁଆଡ଼େ କରୁଛନ୍ତି, ତାଙ୍କର କିଛି ଭଲ ଲାଗୁନି, ସେ କିଛି ମନା କରୁଛନ୍ତି, ବେଳେବେଳେ ଭକ୍ତଙ୍କୁ ମନା କରିଦେଉଛନ୍ତି ଆମ ଘରକୁ ଆଜ୍ଞା ଆସିବେନି ମୁଁ ଆଉ ସ୍ଥିରେ ନାହିଁ, ସେ ମନା କରିଦେଉଛନ୍ତି, ବହୁତ ପୁରୁଣା ଭକ୍ତ ତାଙ୍କୁ ସାଧୁପୁରୁଷ ଭଲ ପାଉଥିଲେ ସେ ସବୁ ଛାଡ଼ ମାୟା ଏତେ ବଳବା, ଡେଲି ମନ୍ଦିରକୁ ଆସନ୍ତି ଡେଲି କଥା ଶୁଣନ୍ତି ଡେଲି, ସେ ଗୁରୁଦେବ ସବୁବେଳେ ଗୁରୁଦେବ ତାଙ୍କ ନାଁ କୁହନ୍ତି, ସବୁବେଳେ ଡେଲି କ୍ଲାସ ମୁଁ ନିଜେ ଦେଖିଲି ଡେଲି କ୍ଲାସ ଆସିବି ଗୁରୁଦେବ ସବୁ କଥା ତାଙ୍କୁ ପଚାରି, ଯେ ଏକୁଟିଆ ଗୁରୁଦେବ ଥିଲେ ସେ ପୁରା ଭକ୍ତ ହେଇଗଲେ, ତାଙ୍କର କେରେ କେରେ କେହି ଭକ୍ତ ନୁହଁ, ଏକୁଟିଆ ରୋଷେଇ ବାସ ଖାଇ ମନ୍ଦିର ପ୍ରସାଦ ଖାଇ ସବୁ ଷ୍ଟ୍ରଗଲିଂ କରୁଥିଲା, ଗୁରୁଦେବ ଚାଲିଗଲେ ଆଉ ବା ତୁମେ ଭଗବାନ ଗୁରୁଙ୍କ ସହିତ କନେକ୍ଟ ନହେଲେ ଭଗବାନ ସହିତ କନେକ୍ଟ ମାୟା ବହୁତ ବଳ ବା କୁଆଡ଼େ ଦୁର୍ବଳ କରିଦେବା ଦୁର୍ବଳ କରିଦେବା ଟାଣି ପଡ଼େ, ସେ ଲାଇଫ ପାଇଁ ତୁମକୁ ଚାନ୍ସ ଦେବ କରିବା ପାଇଁ, ପୁଣି ଯଦି ସ୍ୱୀକୃତି ରହିଲା ସଦଭକ୍ତ ତୁମେ ସମ୍ଭବ କରିଛ ନା ଗୋଟେ ନେକ୍ସଟ ଲାଇଫରେ ତୁମକୁ ମିଳିବ, ସେ ଲାଇଫରେ ତୁମକୁ କମ୍ପ୍ଲିଟ୍ କରିବା ଦେବ, ମାୟାର ବିଜନେସ୍ ହେଲା ସେଇଆ, ପ୍ରଭୁ କହୁଛନ୍ତି ମାୟା କାହିଁକି ଏତେ ଗୋଟେ ପାୱାର ଦିଆ ହେଇଛି, ପ୍ରଭୁ ଲେଖୁଛନ୍ତି ନା ଡିବୁଟି ପଚାରୁଛନ୍ତି ମାୟାକୁ ଏତେ ଶକ୍ତି କାହିଁକି ଭଗବାନ ଦେଲେ, ପ୍ରଭୁ କହୁଛନ୍ତି ଆକ୍ଚୁଆଲି ମାୟା ସେ ଗୋଟେ ଥ୍ୟାଙ୍କଲେସ୍ ଜବ୍ କରୁଛି, ଜୀବର ସ୍ଥିତିଟାକୁ ସବୁବେଳେ ପରଖୁଛି, ଇଆର ଅଲ୍ଟିମେଟିଭ କିଛି ମୋଟିଭ୍ ଅଛି କି, ଭକ୍ତ ହେଇଛି ଇଏ ଅଲଗା କିଛି ବିଚାରଧାରାର ଭକ୍ତ ହେଇଛି କି, କୃଷ୍ଣଙ୍କୁ ଆଗରେ ରଖିକି ପଛରେ ନିଜର ଏନ୍ଜୟମେଣ୍ଟ ଭାବନା ରଖିଛି କି, ସେଥିପାଇଁ ମାୟା ଭଗବାନ ଛାଡ଼ୁଛନ୍ତି, ସବୁବେଳେ ପରୀକ୍ଷା ଲଗା ମାୟା କେବଳ ମାୟା ମାୟା ପରୀକ୍ଷା କରିବ ନା, ଦେବତାମାନଙ୍କୁ ପରୀକ୍ଷା କରିବେ କେବେ ପଢୁଥିବି ଏବେ କାଲି ଗତକାଲି ନା ପରଦିନ ପଢୁଥିଲି ସେ ଗୋଟେ ଆର୍ଟିକିଲ ପୁରା ଶ୍ଳୋକରେ ଲେଖା ହେଇଛି ଭକ୍ତି ଠାକୁରଙ୍କର ଆର୍ଟିକିଲ ଲେଖା ହେଇଛି ଟୋଟାଲ ଦେବତାମାନେ ପୁରା କେବେ ଛାଡ଼ନ୍ତିନି ସେ କେବେ ଚାହାନ୍ତିନି ଆମ ଲୋକକୁ କ୍ରସ୍ କରିକି ଗୋଟେ ସାଧାରଣ ମଣିଷଟା ସେ କ'ଣ ଉପରକୁ ପଳେଇବ ଇଏ ମୋତେ ଦିନେ ଘଣ୍ଟି ବଜେଇ ପୂଜା କରୁଥିଲା ପାଞ୍ଚ ଜନ୍ମ ପୂର୍ବରୁ ଇଏ ଶିବ ମନ୍ଦିରକୁ ଆସୁଥିଲା କିନ୍ତୁ ସରି ଏଇ ଦୁର୍ଗା ମନ୍ଦିରକୁ ଚଣ୍ଡୀ ମନ୍ଦିରକୁ ମୋ ପତ୍ର ମୁଣ୍ଡ ପଡ଼ୁଥିଲା ପୂଜା ସେବା କରୁଥିଲା ଇଏ କ'ଣ ଆଜି ଭକ୍ତ ହିଁ ଚଢ଼ିକି ଆମ ଲୋକ ଉପରକୁ ପଳେଇବ ତୁମେ ତ ଯିବ କୋଉଠିକି ବୋଲେ କ'ଣ ସବୁ ଲୋକ କ୍ରସ୍ କରିଯିବ ନା ନାହିଁ ତୁମ ଉପରୁ ତାଙ୍କର ଦେବତା ତାଙ୍କୁ ଲକ୍ଷ ଲକ୍ଷ ଲୋକ ପୂଜା କରୁଛନ୍ତି ତୁମେ ତାଙ୍କ ଉପରେ ଯିବ ବିମାନ ବସି ସେ ଶୋଇବେ ସେଟା ସବୁ ବିଘ୍ନ କରିବେ ଦେବତାମାନେ ସବୁବେଳେ ବିଘ୍ନ କରିବେ ଏଠି କାହା କାହାର ବିଘ୍ନ ରହିଲା ତୁମର ଇନ୍ଦ୍ରିୟ ମନ ଇଏ ଗୋଟେ ଶତ୍ରୁ ରହିଲା ତୋର ଭଳ ନେଇକି ଇଏ ତାର ବିଭିନ୍ନ ବିଭିନ୍ନ ଚିନ୍ତାଧାରା ରହିଲା ଆଉ ଗୋଟେ ଶତ୍ରୁ କିଏ ରହିଲା ମାୟା ତାର ରହିଲା ତା ଜାଗାରେ ସେ ତାର ରହିଲା ତୁମ ତୃତୀୟରେ କିଏ ରହିଲେ ଦେବତା ଏତିକି ରହିଲେ ୟା ପରେ ତୁମର ପରିବେଶ ତୁମର ମାନସିକ ସ୍ଥିତି ତୁମର ଦେହ କିନ୍ତୁ ଯେତେ ପ୍ରକାର ବିପଦ ହେଲା ଆଗ କାଳ ଗୋଟେ ଜିନିଷ ତରିବ କେବଳ ଯଦି ତୁମେ ସାଧୁଙ୍କର କୃପା ତାଙ୍କ ସୁରକ୍ଷା ତାଙ୍କ ସେବାରେ ରହିଲ ସିଏ କେବଳ ତୁମକୁ ପ୍ରୋଟେକ୍ସନ୍ ଦେବ ଗୁରୁଭକ୍ତି ଦ୍ୱାରା ହିଁ ଦେଖା ଯାଏ ଗୁରୁଭକ୍ତ ସାଧୁଙ୍କୁ ଦେବତା ମାନେ ଆଉ ତାଙ୍କ ପଛରେ ଲାଗନ୍ତିନି ଜାଣିଛନ୍ତି ଯଦି ଆଗ ଲାଗିବି ବିପଦରେ କିଏ ପଡିବ ଗୁରୁଭକ୍ତ ମାଧବ ମଧ୍ୟ ହଇରାଣ କରିଦେବ ଗୁରୁଭକ୍ତି ବଡ ବଡ ଗୃହତ୍ୱ ମାନେ ସେମିତି ଥିଲେ ନା ଦେବତାମାନଙ୍କୁ ହଇରାଣ କରିଦିଅନ୍ତି କେବଳ ଦୃଢ ଗୁରୁଭକ୍ତିମାନ ହେଲେ ହିଁ ଜଣେ କେବଳ ମାୟାକୁ ଧରିବ ତୁମେ ସେମଚନ୍ଦ୍ର ମହାପୁର ଲେଖିଲେ ନା ତାତେ କୃଷ୍ଣ ଭଜେ କରେ ଗୁରୁର ସେବନ ମାୟା ଜାଲ ଛୁଟେ ପାଇଁ କୃଷ୍ଣର ଚଳ ମାୟା ଜାଲ ମାୟା ଜାଲ ପକେଇ ଦେଇଛି ଜାଲ ପଡ଼ିଲେ ମଣିଷ କ'ଣ ହବ ଜାଲଟା ପଡ଼ିଛି ତୁମେ ଗୋଟେ ଛନ୍ଦି ହେଲେ ଏଠି ଛନ୍ଦି ଜଳିଟା ପକ୍ଷୀଟା ପଡ଼ିଗଲେ କ'ଣ ହବ ତା ଗୋଡ଼ ଖସିଲା ବେଳକୁ ଥଣ୍ଡ ପଶିଗଲାଣି ଥଣ୍ଡ ପଶିଲା ବେଳକୁ କର ପଶିଗଲେ ସେଇଭଳିଆ ମାୟା ମାୟା ଜାଲ ପୋଛିକି ରଖିଛି ତୁମେ ଛାଡ଼ି କୁଆଡ଼େ ମାୟା ଜାଲ ଛୁଟକାର ମିଳିବ ଯେତେବେଳେ କୃଷ୍ଣ ଭଜନ ସହିତ ଗୁରୁର ସେବା ଚାଲେ ବହୁତ ବଳବାନ ସେ କୃପା ବଳ ଭିତରେ ଆମକୁ ଯଦି ନ ରହିବ ସବୁବେଳେ ଗୁରୁ ଗୁରୁଙ୍କର ଚିନ୍ତା ଗୁରୁଙ୍କର ସେବା ଭଗବାନଙ୍କର ସେବା କୃଷ୍ଣମାନଙ୍କ ଚିନ୍ତନ ପୂର୍ବାଚାର୍ଯ୍ୟମାନଙ୍କୁ ସବୁବେଳେ ସ୍ମରଣ ନାମର ସ୍ମରଣ ସେବା କଲାବେଳେ ବି ନାମସ୍ମରଣ କରିବାକୁ ଗୋଟେ କଣ୍ଠିନ୍ୟୁ ସେବା ଅଛି ଆମେ ଯାହା ସବୁ କରୁଛୁ ସେତେବେଳେ ସ୍ମରଣ ଅଭ୍ୟାସଟା ରଖିବାକୁ ପଡିବ ଏଣୁ ତେଣୁ କଥାବାର୍ତ୍ତା କରିକି ଆମର କିଛି ଲାଭ ନାହିଁ ମାୟା ବହୁତ ବଳବା ଆମେ ସେମିତି ଯଦି ବଞ୍ଚିଗଲେ ବି ଭକ୍ତି ଜୀବନରେ ପତନ ଆମର ହେଲାନି ମନେକର ହଁ ବ୍ରହ୍ମଣ ବିଷୟରେ ସେ ବିବାହ ହେଲାନି ତାର ବେଶୀ କିଛି ଲାଭ ହେଲା ଏଇ ଜନ୍ମକୁ ସ୍ୱୀକୃତି ହେଇଗଲା କିନ୍ତୁ ଯଦି ଆମେ ଆଡ଼ଭାନ୍ସ କିଛି ନ କରିପାରିଲେ ସ୍ପିରିଚୁଆଲ ଜିନିଷଟା କି ଗୋଟେ ରସ ନ ମିଳିଲା କ'ଣ ଲାଗିବ ତୁମକୁ କେତେବେଳେ ପ୍ରେମଟା ନ ମିଳୁଛି ଶୁଦ୍ଧ ଭକ୍ତିଟା ନ ମିଳୁଛି ତୁମେ ଇନ୍ଦ୍ରିୟମାନେ କ'ଣ ରହିଛନ୍ତି କେଉଁ ଅବସ୍ଥାରେ ରହିଛନ୍ତି ଇନ୍ଦ୍ରିୟମାନେ ଭୋଗ ଉନ୍ମୁଖୀ ନାହାନ୍ତି କିନ୍ତୁ ସେବନ ଉନ୍ମୁଖୀ ନହେଲେ ଭୋଗ ଉନ୍ମୁଖୀ ହେଲେ ମାନେ ତାଙ୍କର ଯେଉଁ କାମନାଟା କ'ଣ କହନ୍ତି ଅପ୍ରାପ୍ୟ ବସ୍ତୁଟା ଜଣେ ଧନୀ ଗରିବ ଲୋକଟା ସେ ଚାହୁଁଛି ରସଗୋଲା ଖାଇବା ପାଇଁ ତା କତରେ ପଇସା ନାହିଁ ସେ କ'ଣ କେମିତି ରହୁଛି ଆଉ ମନ ମାରିକି ରହିଲା ଲାଳସାଟା ଭିତରେ ରହିଲା ମନଟାକୁ ମାରିକି ରହିଲା ପରିବେଶ ପଡ଼ୁଛି ପଇସାଟା ନାହିଁ କାମକୁ ଯାଇନି କ'ଣ କରିବି ଆଉ ଏଇ ଯେଉଁ ଡେଲି ଆସୁଥିଲେ ଲୋକ ଘୁଗୁନି ଘୁଗୁନି ବରା ଧରିକି ସକାଳୁ ଯେଉଁ ଲେବର ଏଇ ଲେବର ଗୁଡ଼ା ବର୍ତ୍ତମାନ ଘୁଗୁନି ବରା ଖାଇବେ ଯେ କାମ ବନ୍ଦ ହେଇଗଲା ମନକୁ ମାରିକି ରହିଛି ପଇସା ଟିକେ ଆସୁଥିଲା 100 ଟଙ୍କା 500 ଟଙ୍କା ଆସୁଥିଲା ଖାଇଦେଉଥିଲୁ 50 ଟଙ୍କା କ'ଣ ଅଛି ଯଦି ଘରେ କରେ ଚା ଟିକେ କର ଏ କରି ଖାଇକି ରହିବେ ମନକୁ ମାରିକି ଗରିବ ଲୋକଟା ପଇସା ନାହିଁ କିନ୍ତୁ ଲାଳସଟା ରହିଛି ସେଭଳିଆ ଭଜନ ତୁମେ ନ କରିବ ଆତ୍ମାଟା କ'ଣ ଚାହୁଁଛି ସେପ୍ରେମ ଚାହୁଁଛି ନା ଇନ୍ଦ୍ରିୟମାନଙ୍କର ସେବନମୁଖୀ ନହେଲେ ତାଙ୍କର ଭୋଗନମୁଖୀ ଅବସ୍ଥାଟା ବୟସ ଦ୍ୱାରା ପରିବେଶ ଦ୍ୱାରା ସର୍ବ ଦ୍ୱାରା ଏଇଟା କମିଯିବ ସିନା କିନ୍ତୁ ଅତୃପ୍ତି ହେଇଗଲେ କାହିଁ ଇନ୍ଦ୍ରିୟମାନେ କ'ଣ ଇନ୍ଦ୍ରିୟମାନେ କାହାର ଅଂଶ ଭଗବାନଙ୍କୁ ତ ସବୁ ଆସୁଛନ୍ତି ନା ତାଙ୍କୁ ଦରକାର ସବୁ ଜିନିଷ ଭଗବାନଙ୍କ ରୂପ ଗୁଣ ଲୀଳା ସେ ଜିନିଷରେ ସେ ମଜିକି ଦେବେ ତାଙ୍କ ବିଷୟ ଜିନିଷ ଟଚ୍ କରିବାକୁ ଚାହୁଁନାହାନ୍ତି ସେଇଟା ଯେତେବେଳେ ତାଙ୍କୁ ମିଳିଗଲା ସେ ପୁରା ତା ସ୍ୱାମୀ ସ୍ଥିତିକି ଆସେ ଆଉ ଏଇଥିପାଇଁ ଆମର ଯେଉଁ ପ୍ରାକ୍ଟିସ୍ଟା ରହିଲା ଆମର ଯେଉଁ ଅଭ୍ୟାସଟା ରହିଲା ଏତେ ବାଧା ବିଘ୍ନ ମାୟାର ମାୟାର ଗୋଟେ ରହିଲା କ'ଣ ଗୋଟେ ଚାଲ କୁହନ୍ତି ମାୟା ସେ ବିଭିନ୍ନ ପ୍ରକାର ଚାଲ ଚଳିବ ତୁମ ଛାଡ଼ ପଥ ବାଟରେ ଛାଡ଼ିବ ଏଣେ ମନ ରହିଲା ମନର ଗୋଟେ କାମନା ବାସନା ତାର ବିଭିନ୍ନ ପ୍ରକାର ପାଗଳାମୀ ଦୁନିଆ ପ୍ରକାର ଚିନ୍ତା ସିଏ ଗୋଟେ ରହିଲା, ମାୟାର ଜଗତ ରହିଲା, ଏଣେ ମନ ରହିଲା, ଏଣା ତୃତୀୟ କଣ ରହିଲା, କଣ ଡିସ୍କସନ କରୁଥିଲା, ମାୟାର ପ୍ରଭାବ ରହିଲା ଦେବତା ମାନଙ୍କର, ପୁଣି ଭକ୍ତିରେ ଆଡଭାନ୍ସ କରିଗଲ ଦେବତା ଚେକ୍ କରି ବିଭିନ୍ନ ପ୍ରକାର ବାଧାବିଘ୍ନ ସୃଷ୍ଟି କରିଲ, ତାପରେ ତୁମେ ଉତ୍ତୀର୍ଣ୍ଣ ଭଗବାନଙ୍କୁ ପ୍ରାପ୍ତ। ଏସବୁ ଏ ଯୋଉ ବଳ ଗୁଡା ମିଳିବ ତୁମେ ଜଣେ ନିଜେ ଚାଲିବ ବୋଲି ପାରୁନି, ସିଏ କଣ ଯୁଦ୍ଧ ମାୟା ସାଙ୍ଗରେ କଣ କରୁଛ, ମାୟା ସାଙ୍ଗରେ କାହା ସାଙ୍ଗରେ ଯୁଦ୍ଧ କରିପାରିବ, ମତେ ଇନ୍ଦ୍ର ସାଙ୍ଗରେ ଯୁଦ୍ଧ କରିପାରିବ, ନା ମାୟା ସାଙ୍ଗରେ ଯୁଦ୍ଧ କରିପାରିବ, ନା ଦେବତା ସାଙ୍ଗରେ ଯୁଦ୍ଧ, କାହା ସାଙ୍ଗରେ ଯୁଦ୍ଧ କରିପାରିବ, କାହା ସାଙ୍ଗରେ ତୁମେ ତାଙ୍କଠୁ କେହି ବଳବାନ, ସବୁ ଜାଣିଛ କୃଷ୍ଣ ଭଗବାନ ସବୁ କିଛି ଭଗବାନ କିନ୍ତୁ କିଛି କରିପାରିବେ, ସିଏ ଆସି ତୁମେ ପହଞ୍ଚିବି, ଇନ୍ଦ୍ର ମାନେ ତୁମେ ଆକ୍ଟିଭ ହେଇଛି, ତୁମେ କିଛି କରିପାରିବ, କିନ୍ତୁ ଅଜାମେଳେ କଣ ଜାଣିନଥିଲେ କି ପରିସ୍ଥିତିଟା ବେଶୀ ଏଟା ବହୁତ ଚେଷ୍ଟା କରିଛି ପାରିଲ, ସ୍ତମ୍ଭେନ ଆତ୍ମାନ ଆତ୍ମାନ ଯାବତ ଶ୍ରୁତମ ସ୍ତମ୍ଭେନ ଆତ୍ମାନ ଆତ୍ମାନ ଯଥାଶ୍ରୁତମ, ସେଠି ଅଛି ଆଉ ଗୋଟେ ଶବ୍ଦ କଣ ରହିଅଛି, ଯାବତ ସତ୍ୟମ ଯଥାଶ୍ରୁତମ, ଯାବତ ସତ୍ୟମ ଧୈର୍ଯ୍ୟ, ପୁରା ଧୈର୍ଯ୍ୟ ଲଗେଇଲା, ସେମିତି ପୁରା ଧୈର୍ଯ୍ୟ ଲଗେଇଲା, ଆମ ପରସ୍ତ୍ରୀ ସେ ପରସ୍ତ୍ରୀ ଆଡ଼େ ବେଶୀ ଆମର ସ୍ତ୍ରୀ ଅଛନ୍ତି, ମୁଁ ବ୍ରାହ୍ମଣ ପିତା ମୋର ଅପେକ୍ଷା କରୁଥିବେ ଯଜ୍ଞ ପାଇଁ, ଯଥାଶ୍ରୁତ ବେଦ ପୁରାଣ ଯେମିତି ମନା କରେ ସବୁ ସବୁ ସ୍ମରଣ କଲା, ନ ଶୁଷାକୁ ସମାଧନା ତୁ ମନ ମଦନ ପାରିଲାନି, ମଦନ ଭଗବାନଙ୍କର ଏ ତ ଲୀଳା ତାଙ୍କ ଦ୍ୱାରା ଗୋଟେ ଲୀଳା କରି ମଦନ ପୀଡ଼ା ଦେଲେ, ନ ଶୁଷାକୁ ସମାଧନା ପାରିଲାନି, ଗୋଟେ ତୁ କାହା ପ୍ରଭାବଟା ରୋକିପାରିବ ମୋତେ କହିଲି, ଯଦି ଭଗବାନ ପାଖରେ ଦୈନ୍ୟତ ହେଇକି ସେବା ପତ୍ର କରିକି ପୁରା ମାନେ 24 ଘଣ୍ଟା ପରେ ତୁମକୁ କଣ ଗୋଟେ ଦେଖାଯାଏ ମିନିଅଲ ସର୍ଭିସ କଣ, ସାଧାରଣ ସେବକ ଭଳି ଦିନହୀନ ସେବକ ଭଳି ତୁମେ ମୁଣ୍ଡ ପୋତିକି ନ ଚଳିବ, କିଛି କରିପାରିବ ବହୁତ, ଏଣେ ଇନ୍ଦ୍ର ରହିଲା ସେଣେ ମାୟାର ଜଗ, ଯେକୌଣସି ସମୟରେ ମାୟା ଗୋଟେ ଆକ୍ସିଡେଣ୍ଟ ହେଇଗଲା, ଦେଖୁଗୁଡ଼ା କେତେ ସୁନ୍ଦର ଭକ୍ତି କରୁଛି, ତାର ବାପାର କଣ ହେଇଗଲା, ପଟ ତା ମନ ବଦଳିଛି, ମୋ ବାପାର ବେଶୀ ମୁଁ ମାଆରେ ଏମିତି ହେଇଗଲା, ମୋର ଏମିତି ପଟ ମାୟା ବଦଳିଲା ସାଙ୍ଗେ ସାଙ୍ଗେ, ତୋର କେତେ କେତେ ବଡ ବିଶ୍ୱାସ କେତେ ବଡ ଶ୍ରଦ୍ଧା ଥିବ ସାଙ୍ଗେ ସାଙ୍ଗେ ଫଡ଼ା କିଣି ଗୋଟେ କେମିତି ଗୋଟେ ଇନ୍ସିଡେଣ୍ଟ ଘଟଣା କରିଦେବ, ତୁମର ଶ୍ରଦ୍ଧାଟା ପଳିଛି ପଟକି ପଳିଛି, ଏସବୁ ମାୟାର କାମ, ମାନେ ଗୁରୁଦେଶ ମାୟା ତୁମକୁ କେତେବେଳେ ହେଲେ ନିଷ୍କପଟ ଭୋଜନ କରିବା ପାଇଁ ଦେବନି, ଛାଡ଼ିବନି, ମାୟା କେତେବେଳେ ଛାଡ଼ିବ, କେବଳ ତୁମେ ବଳ ପାଇବ ସାଧୁଙ୍କ ପାଖରୁ, ଯଦି ସାଧୁ ସଙ୍ଗ କରୁଥିବ ତାଙ୍କ କଥାଟାକୁ ସବୁବେଳେ ଧ୍ୟାନ ଦେଇ ଶୁଣିଲ ଆଉ ତାଙ୍କ କଥା ହିସାବରେ ତୁମେ ସେବା କଲ, ତୁମର ଗୋଟେ ମାନସିକ ବଳ ବିଶ୍ୱାସଟା ବଢିବ ଦିନକୁ ଦିନ, ଆଉ ତୁମେ ଡରିବ ମୁଁ କେବେ ଭଗବାନଙ୍କୁ ଛାଡ଼ିକି ଯିବିନି ଯାହା ହଉଛି, ନହେଲେ ବହୁତ ଏଣେ ଇନ୍ଦ୍ରିୟ ତୁମେ କେତେବେଳେ ଇନ୍ଦ୍ରିୟ ଟାଣି ଘୋଷାରି ନେଇ ପଳେଇବେ, ସେଣେ ମାୟା ରହିଲା, ସେ ବିଭିନ୍ନ ପ୍ରକାର ଛଳ ପଟ ବିଭିନ୍ନ ପ୍ରକାର ଧର୍ମ ସନ୍ଦେହ ବିଭିନ୍ନ ପ୍ରକାର ଜିନିଷ ତିଆରି କଲା, ସେଣେ ତାକୁ ପାର୍କ ଚାଲିଲେ ହେଣେ ରହିଲେ ଦେବତା, ସେସବୁ ବିଭିନ୍ନ ପ୍ରକାର ବିଘ୍ନ ସବୁ ସୃଷ୍ଟି କରି ତାକୁ ପାର୍କ ହେଇକି କାହା ନିଜେ ତ ଦୁର୍ବଳ, କାହା ସାଙ୍ଗରେ ତ ଯୁଦ୍ଧ କରିପାରିବେ ନା, କଣ କାହା ସାଙ୍ଗରେ ଲଢିବା, ଏସବୁ ଭଗବାନ ଗୁରୁ କୃଷ୍ଣଙ୍କ ପାଖରେ ଦିନହୀନ ସେବା ଦେଇ ପଡ଼ିକି ରହିଲେ ତାଙ୍କ ଏଇ ପ୍ରପନ୍ନ ସବୁ ସେଟା, ବୟମ ହିଁ ସର୍ବଧର୍ମାଜ୍ଞ ତତ୍ନାଥ ତତ୍ପରାୟଣ, ଆମେ ତୁମେ ମୋର ନାଥ ତୁମେ ମୋର ପରାୟଣ, ଭଗବାନଙ୍କୁ ଯୋଉ ପ୍ରାର୍ଥନା କରାଯାଏ, ଭଗବାନଙ୍କୁ ଯୋଉ ନିଜର କରାଯାଏ, ଭଗବାନଙ୍କ ସେବାକୁ ଯୋଉ ନିଜର କରାଯାଏ, ଏଟା କଣ ମାନେ ଦେଖା ଶେଖା ଜିନିଷ ନୁହେଁ କି ସିଏ କରୁନି ମୁଁ କାଇଁ କରିବି, ସିଏ ଏତିକି କଲା ମୁଁ କାଇଁ କରିବି, ଏଇଟା ସବୁ ଯୋଉ ଜଗତର ଜିନିଷ, ଜାଗତିକ ଧର୍ମରେ ଭଗବାନଙ୍କ ସେବା ହୁଏ, ଜାଗତିକ ଧର୍ମ ହେଲା ଅଲଗା, ଗୋଟେ ଗୋଟେ ଜଣେ ମା ଆଉ ଜଣେ ମା ତା ଛୁଆକୁ କେୟାର କରୁନି, ସିଏ କଣ ମା କହୁଛି କି, ସେ ମା କଣ କହୁଛି, ସିଏ ତା ଛୁଆକୁ ଭଲ ଭାବେ ସିଏ ତା ଛୁଆକୁ ଯତ୍ନ ନେଉନି, ମୁଁ କାହିଁ ମୋ ଛୁଆକୁ ଯତ୍ନ ନେଉନି, ସିଏ କହୁଛି କଥା, ସିଏ ତାର ତା ଛୁଆର ଯତ୍ନ ନେଇଯାଉଛି, କିଏ କଣ କଲା କଣ ନାହିଁ ସେଟା ଆମର ମାତ୍ର, ତେଣୁ ଏଇ ଯୋଉ ଏଟା କଣ ସାଂସାରିକ ଭାବ କହିଲେ ନିଜ ପର ଏଗୁଡ଼ାକୁ ନାହିଁ, ଓଡ଼ିଆରେ ଗୋଟେ କହନ୍ତି ହିସିକିଆ ଲୋକ କହନ୍ତିନି, ତାର ହିସା ସବୁବେଳେ ସେ ଦେଖ ମୁଁ କାହିଁ ଏତେ କରିବା ଉଚିତ, ସିଧା ଏଟା ଖାଉଛି ଏତେ ସେ କିଛି କରୁନି, ଏଟା କଣ କୁହାଯାଏ, ଦେଖୁନ ତ ଅଫିସରେ ଏଇଟା ସେୟା ଘରେ ଆସିବି ହିସିକା, ସିଏ ବଡ଼ ଗୋଟା କିଛି କରୁନି ବସିକି ଖାଉଛି, ମୁଁ ଖାଲି ଖଟିବି ମୁଁ କାହିଁ କରିବା ଉଚିତ, ଏଇଟା କଣ କେଉଁ ଧର୍ମ ସଂସାର, ସେଥିପାଇଁ ସେମାନେ ଅଟିକି ସଂସାର ଭିତରେ ମାୟା ଦ୍ୱାରା ରହିଛନ୍ତି, ଭକ୍ତିରେ ନାହିଁ ଭକ୍ତିରେ ଗୋଟେ ଓଡ଼ିଆ ନାହିଁ, ଦାରି ଯେତେ ସଜା ହବ ନିଜକୁ ଗାଁ ବୁଢ଼ୀମାନେ ସବୁ କୁହନ୍ତି, ବେଶିଆଟା ଯେତେ ସଜେଇ ହଉଛି କାମେ ସଜେଇ ହଉଛି, ତା ନିଜ ପାଇଁ ନା ସେ ଯେତେ ସଜେଇବ ତା ନିଜ ପାଇଁ, ସେଇଟା ତୁମେ ଯେତେ ଭକ୍ତି କରିବ, ତୁମେ ଯେତେ ସେବା କରିବ, ତୁମର ତ ସମର୍ପିତ, ତୁମେ କାହାକୁ ଦେଖନି, ତୁମେ ଅନ୍ୟକୁ ଦେଖିବା ଦରକାର ନାହିଁ କିଏ କଣ କରୁଛି କଣ ନାହିଁ, ତୁମର ଦେଖିବା ଦରକାର ମୋର କେମିତି ଆଗକୁ ଯିବାର ଅଛି, ମୋତେ ମୋତେ କୃପା ବଳୟ ଭିତରେ, ଭଗବାନଙ୍କର କୃପା ବଳୟ ଭିତରେ ରହିବାର ଅଛି, ନହେଲେ ଯେକୌଣସି ମାୟାର ତୋ ତ ନାଥା ତୋ ତ ପରାୟଣ, ଆପଣ ପରମାଶ୍ରୟ ଆପଣ ମୋର ନାଥ, ଭଗବାନ ଏମିତି ଶୁଣନ୍ତିନି, ଭଗବାନଙ୍କୁ ଭଗବାନ ପ୍ରଭୁ ଯୋଉ ଶୁଣିବୁ ଏମିତି ଶୁଣନ୍ତିନି, ସେ ଅନ୍ତ ତୁମର ଅନ୍ତକରଣ ପ୍ରଦେଶରୁ ଯେତେବେଳେ ସେ ପ୍ରାର୍ଥନା ଆସିବ, ପ୍ରଭୁ ମୋର ଆଉ କିଛି ଭରସା ନାହିଁ, ଅନ୍ତକରଣ ଏଟା କୋଉ ଲୋକ ଆଗରେ କହିପାରିବ, ସେ ଭାବୁ କି କେହି ପ୍ରାର୍ଥନା ପ୍ରାର୍ଥନାର ଭାବଟା କେହି ଲୋକ ଆଗରେ କହିନା, ସେ ସବୁ ଲେଖି ଦେଇ ଯାଇଥିଲେ, ପରେ ସବୁ ଆମକୁ ଖୋଜିକି ମିଳିଲା, ସିଏ ଥିଲାବେଳେ କେହି ପ୍ରିଣ୍ଟିଂ ତାକୁ ସବୁ କରିନା, ସେ ତଳାପତ୍ର ସବୁ ଲେଖିବ, ତାଙ୍କର ଯୋଉ ସେବକ ମାନେ ଥିଲେ ସେଠୁ ଜାଣନ୍ତି ତାଙ୍କର ଏରା ଅନ୍ତର, ସେଟା କଣ ଆମ ଜୀବ ଆମ ଆମ ଆମର ଅନ୍ତରଟାକୁ ଶୁଦ୍ଧିକରଣ କରିବା ରାବଣ ଚାଟି ସବୁ ଲେଖିଲେ ପ୍ରବଳ ନାମ ତମ ଏ ଯୋଉ ଭକ୍ତିମ ଠାକୁରଙ୍କର ଯୋଉ ଭଜନ ଏ ସବୁ ଜିନିଷ ଗୁଡା ସବୁ ଲେଖିଲେ, ଇଏ ସବୁ ପରେ ପବ୍ଲିଶ ହେଲା ନା, ସେଟା ତାଙ୍କର ଅନ୍ତକରଣର ଭାବ ଗୁଡା ସେଟା, ଆଉ ଏଇଟା କବି ନୁହେଁ ଯେ କବି ଗୁଡା କଣ କରିବେ, ଏ ଯୋଉ କଣ କୁହନ୍ତି ତାକୁ ଲୋକ କବି, କବି ଗୁଡା କଣ କରିବେ ଗୀତ ଗୁଡା ଲେଖିଦେବେ, ଲେଖିଦେଇ ଆସିକି କବି ସମ୍ମିଳନୀ ହବ, ସମ୍ମିଳନୀରେ କଣ କରିବେ ଖାଇବେ, ମୁଁ ଲେଖିଛି ଆଜ୍ଞା ସେଟା ତାଙ୍କ ପ୍ରାର୍ଥନାଟା, ସେ ଜିନିଷ ଭଗବାନଙ୍କ ଯୋଉ ପ୍ରାର୍ଥନାଟା ସେଟା ଭଗବାନଙ୍କ ପ୍ରାର୍ଥନା ହେଇଛି ଅନ୍ତକରଣ, ସେଟା ସେ ନିଜେ ପ୍ରଭୁ ଜାଣନ୍ତି, ସେ ବ୍ୟକ୍ତି ଜାଣନ୍ତି, ସେ କଣ ତାର ଭଗବାନ ଡାକୁଛି କଣ ଜଣାଉଛି କଣ ତାର ଉଦ୍ଦେଶ୍ୟ, ସେ ସେଇଟାକୁ ସେଇଟାକୁ ପରମାତ୍ମାଙ୍କ ଭିତରେ ଅଛନ୍ତି, ସେଇଟା ଜଗିକି ବସିଛନ୍ତି, ଏ ଲୋକଟା ମୋ ସାଙ୍ଗରେ କଣ ସମ୍ପର୍କ କଣ ବ୍ୟବହାର କରିବା ପାଇଁ ଚାହୁଁଛି, ବାହାର ଲୋକ ହଜାର ଲୋକ ଆମକୁ ହଜାର କଥା କହିଲେ କଣ ମିଳିବ, ଲୋକ ଆମକୁ କହିବେ ବହୁତ ବଡ଼ ଶୁଦ୍ଧ ଭକ୍ତ ଆଜ୍ଞା ବହୁତ ବଡ଼, ଏସବୁ ଘର ଛାଡ଼ିକି ପଳେଇଲା ଏମିତି ହେଲା ସେ, ତାର କଣ କିଛି ମତଲବ ହିଁ ନାହିଁ, କିଛି ମତଲବ ହିଁ ନାହିଁ, ସେଥିପାଇଁ ଭଜନାନନ୍ଦୀ ଲୋକମାନେ ଗୋବିନ୍ଦ ମହାରାଜ ମାନେ ପ୍ରତାରକ କୁହନ୍ତି, ଏ ସାଂସାରିକ ଲୋକମାନେ ଆମକୁ ପ୍ରତାରଣା କରୁଛନ୍ତି, ଯୋଉ ଉପାସନା ଛଳରେ କଣ କରୁଛନ୍ତି ତୁମକୁ ପ୍ରତାରଣା କରୁଛନ୍ତି ନା, ଫୁଲମାଳ ଦେବେ, ତୁମକୁ ଚନ୍ଦନ ଦେବେ, ତୁମ ନାଁରେ ହଜାର କଥା ଆପ୍ରିସିଏସନ୍ ଏଇଟା ଆମକୁ ଠକେଇ ଦେଉଛି, ସେମାନଙ୍କର ଆମ ପ୍ରତି ଯୋଉ ଶ୍ରଦ୍ଧା, ସେମାନଙ୍କର ଆମ ପ୍ରତି ଯୋଉ କଣ କହିବ ମହତ୍ତ୍ୱ ଭାବ ରହିଛି, ତାଦ୍ୱାରା ଆମର କଣ କଲ୍ୟାଣ ହବ, ଆମର କିଛି ଲାଭ ହବ, ସେ ଆମକୁ ପ୍ରଶଂସା କଲେ ଆମର କିଛି ଲାଭ ହବ କି, ସିଏ ତାଙ୍କ ଲାଭ ପାଇଯିବେ କଣ ଲାଭ ପାଇବେ, ସେ ସାଧୁଙ୍କୁ ତାଙ୍କ ସମାଜରେ ଲାଭ ପାଇଯିବେ, କିନ୍ତୁ ଆମେ ପ୍ରତାରିତ ହେଇଛୁ, ଆମେ ଠକିଯିବା ଯେ ସେ ପୂଜାଟାକୁ ଆମେ ଗ୍ରହଣ କରିଦେଲେ, ଆସି ଲୋକ ଏତେ ଲୋକ କହିଲେଣି ଆଉ ମୋର ଏଇ ଗୁଣଟା ଅଛି ଆଉ ମୋତେ କହୁଛନ୍ତି ସମସ୍ତେ, ଆଉ କାହା ଦ୍ୱାରା ପ୍ରତାରିତ ଆମେ ହେଲେ, ମାୟା ପ୍ରତାରିତ କଥା, କିନ୍ତୁ ଯିଏ ଭିତରେ ଅଛନ୍ତି ପରମାତ୍ମା ସେ ଦେଖୁଛନ୍ତି ଏ ଜୀବଟା କଣ, ଏ ଉଦ୍ଦେଶ୍ୟଟା କଣ, କାହିଁକି ଏତେ ଘଟୁଛି, କାହିଁକି ଏତେ ବ୍ୟସ୍ତ ହଉଛି, ଇଏ କଣ ଚାହୁଁଛି, ଆମେ ଯାହା ବିଚାର କରୁଛେ ଆମ ଅନ୍ତକରଣ ଭିତରେ ଯୋଉ ଭାବନାଟା ଆସୁଛି କିଏ ଜାଣୁଛୁ, ଭଗବାନ ଜାଣୁନାହାନ୍ତି, ଜାଣିଦେଉଛୁ ନା, ସେଇ ହିସାବରେ ଆଉ ସେଇଟାକୁ ସେ ଦେଖିଦେବି, ସେଇଟା ତୁମର ମ୍ୟାଚ୍ୟୁର୍ଡ ହେଇଗଲା, ସେ କୃପା କୃପାଟାକୁ ଉପସ୍ରଣ କରେ ନାମ ମାଧ୍ୟମରେ ବିଗ୍ରହ ମାଧ୍ୟମରେ, ସେଇଟା ଭାବଟା ଭାବଟା ପରିପକ୍ ତୁମର ନହେଲା ମାନେ, ଭାବଟା ମ୍ୟାଚ୍ୟୁର୍ଡ ନହେଲା ମାନେ ତୁମକୁ ସବୁ ଜିନିଷ ଟ୍ରାଏ ଲାଗୁଥିବ, କୋଉ ଜିନିଷଟା ପରେ ଯାହା କରୁଥିବ କାହିଁକି ଗୋଟେ ଓଡ଼ିଆ ନାହିଁ, ଗୋଟେ କାମ ଗୁଡ଼ାକ ପୋପଡ଼ା ଫିଙ୍ଗା ଭଳିଆ, ଗୋଟେ କାମଟା କରୁଛ ତୁମ ଶ୍ରଦ୍ଧା ନାହିଁ, ଖାଲି ଲୋକ କରିବାକୁ ପଡ଼ୁଛି, ତୁମେ ଇଚ୍ଛା ନାହିଁ କରୁଛ, ଏଟା କିଏ ଜାଣୁଛ, ପରମାତ୍ମା ଜାଣୁଛ, ଆରେ ଏଇଟା କରୁଛି ଏଇଟା ଶ୍ରଦ୍ଧା ନାହିଁ, ଏଇଟା କଣ ଫଳ ପାଇ, ତେଣୁ ସେ ପରମାତ୍ମା ଯୋଉ ଅନ୍ତର୍ଭିତ ରହିଛନ୍ତି, ସେ ବାହ୍ୟ ବାହ୍ୟ ଅପେକ୍ଷା ବାହ୍ୟ ଜିନିଷକୁ ଉପେକ୍ଷା କରୁନା, ସେ ଦେଖୁଛି ଅନ୍ତକରଣଟା ଏହାର କଣ ହୋଇଛି, ଏ ଅନ୍ତକରଣ ଭାବ ଗୁଡାକ ଆଚାର୍ଯ୍ୟମାନେ ପ୍ରକାଶ କରିପାରେ, ସେଟା ସବୁ ସେ ଗୁପ୍ତ ଆମେ ଯୋଉ ରଚନା କରିଥିଲେ, ତାପରେ ଯେତେବେଳେ ଅପ୍ରକଟ ହେଇଗଲେ ତାଙ୍କର ଯୋଉ ସେବକମାନେ ରହିଲେ ସେମାନେ ସବୁ ଏଗୁଡ଼ିକ ପ୍ରକାଶନ ଆସିଲା, ବହୁ ଜିନିଷ ଆସିଲା, କେମିତି ପ୍ରାର୍ଥନା କରିଛନ୍ତି କଣ କରିଛନ୍ତି, ସେଇଟା ବର୍ତ୍ତମାନ ହେଲା ଆମର ସମ୍ପତ୍ତି, କାରଣ ଗୋଟେ ଲୋକ ଗୋଟେ ଭକ୍ତ ସେ ଜାଣିନି, ଗୋଟେ ଆମେ ଭକ୍ତ ହେଇଛେ କିନ୍ତୁ ଆମେ ଜାଣିନି ଠାକୁରଙ୍କୁ କେମିତି ଡାକିବାକୁ, ମୋତେ କୁହ ସବୁ ଭଜନ ବହି ବନ୍ଦ କରିଦିଆ, କେମିତି ଭଜନ ବହି ଅଛି, ଭକ୍ତି ଗୀତି ସଞ୍ଚୟନ ଯୋଉ ନାମଟ ପରିଚୟ ଯାହା ସବୁ ଅଛି ସବୁ ବୈଷ୍ଣବ ରାସ୍ତାରୁ ବନ୍ଦ କରିଦେବେ, ସବୁ ସବୁ କ୍ଲୋଜ୍ କରିଦେବେ, ସବୁ ବନ୍ଦ କରିଦେବେ, ସବୁ ସବୁ ଯେତେ ସଙ୍ଗୀତ ବହି ସବୁ ବନ୍ଦ କରିଦେବେ, ତାପରେ ତୁମେ କୁହ ଜଣକୁ ସେ ଭଗବାନ କେମିତି ଡାକିବ ତାକୁ ଆମେ ଭକ୍ତ କରିଦେବା, ତାକୁ କହିବା ତୁ ଭଗବାନ ଡାକେ କଣ ଡାକିପାରିବ, ଯେତେବେଳେ ବିପଦ ପଡ଼େ କଣ କହିବ, ଅସୁବିଧା ପଡ଼ିବ କହିବ କୃଷ୍ଣ ମୋତେ ଟିକେ ସାହାଯ୍ୟ କର, ପ୍ରଭୁ ଏଇ ଅସୁବିଧାରେ ପଡ଼ୁଛି, ଏତିକି କହୁଛି ନା କଣ, ତାପରେ ସେ କଣ କରିବ, ଭଗବାନ କେମିତି ଡାକିବାକୁ ପଡ଼ିବ, କୋଉ ଭାବରେ ଡାକିବାକୁ ପଡ଼ିବ କିଏ ଜାଣନ୍ତି, ଭଗବାନ କେମିତି ଡାକିଲେ କିଏ ଶୁଣିବେ? କି ଜାଣ, ଯାହା ଡାକ ଶୁଣିଛନ୍ତି କିଏ? ଭଗବାନ। ସେମାନଙ୍କ ଅନ୍ତଃକରଣରୁ ଭଗବାନ ପ୍ରକାଶ କରିଦେଲେ ତୁମେ କେମିତି, ସେମାନେ ସବୁ ରଚନା କରି ରଖିଲେ, ସେଗୁଡ଼ାକ ଆମ ବର୍ତ୍ତମାନ ଶୁଣୁଛି। ଆଉ ଏଇ ଭଜନ କରିବା, ଭଗବାନଙ୍କର ଭଜନ କରିବା, ସଂକୀର୍ତ୍ତନ କରିବା, ସବୁ ବାହାର ଲୋକ ପାଇଁ କରାଯାଏ ନା? ସବୁବେଳେ ଆମେ ବାହାର ଲୋକ ପାଇଁ, ବାହାର ଲୋକଙ୍କର ନକଲେ ବି ବାହାର ଲୋକ ଉପକାର କିନ୍ତୁ ପାରିବେ, ସୁଖ ଦେଇପାରିବେ। ଆମେ ଯାଉଛୁ ନଗର ସଂକୀର୍ତ୍ତନ କରିକି ଆସୁଛୁ, କିନ୍ତୁ ଯୋଉ କୀର୍ତ୍ତନ ସବୁ ଗୋଷ୍ଠୀ ଭିତରେ ଯୋଉ ସଂକୀର୍ତ୍ତନ ହଉଛି, ଭଲ ମନ୍ଦ ହଉଛି, ଏଇଟା କାହା କୋଉଥି ପାଇଁ? ଭଗବାନଙ୍କର ସୁଖ ପାଇଁ, ପ୍ରଭୁଙ୍କର ନାମ କୀର୍ତ୍ତନ ହଉଛି ଭଗବାନଙ୍କର ସୁଖ ପାଇଁ। ସବୁବେଳେ ଯେ ଆମେ ବାହାର ଲୋକଙ୍କୁ ଖୁସି କରିବା ପାଇଁ ଚାହିଁବା, ସେଥିରେ କିଛି ବାହାର ଲୋକ କ୍ଷତି କିଛି ହେଲାନି, ବାହାର ଲୋକ ଲାଭ ପାଇଗଲେ, ଆମର କ୍ଷତି ହେଲା। ଆମ ଜୀବନର ଉଦ୍ଦେଶ୍ୟ ସବୁବେଳେ ରହିଥିବା କୃଷ୍ଣଙ୍କର ସୁଖ ପାଇଁ, ସଂକୀର୍ତ୍ତନ ହଉ, ହରିକଥା ହଉ, ସବୁ ଜିନିଷ ଆମର କିଛି ନିଜର, ଏତେ କିଛି ଆମ ନିଜର ପାଇବାର ନାହିଁ, କେବଳ ପ୍ରଭୁଙ୍କର କୀର୍ତ୍ତି ଯଶ ଜଗତରେ ପ୍ରଚାରିତ ହଉ, ତାଙ୍କ କୃପା ମଧ୍ୟ ମିଳୁ, ଏ ଭାବନାରେ ଶୁଣୁ। ନହେଲେ ତୁମର ତ ପରମାତ୍ମାଙ୍କ ସହିତ ଯଦି ତୁମ ଏଇ ଭାବଟାକୁ ତୁମେ ହେଇଛି କହିଲେ ନା, ତୁ ତ ନାଭୂତ ତୁ ପରାୟଣ ବୟମ ସର୍ବଧର୍ମାଜ୍ଞା, ଆପଣ ସର୍ବଧର୍ମ ଦୁଇ ଭାଇ ସବୁ ଜିନିଷ ଜାଣିଛନ୍ତି, ତୁ ତ ନା ଥା ତତ୍ ପରାୟଣ, ଆମେ ଆପଣଙ୍କର ନାଥ, ଆପଣ ଆମର ନାଥ, ଆପଣ ଆମର ପରମାତ୍ମା। ଏଇ ଭାବଗୁଡ଼ାକ ଯେପର୍ଯ୍ୟନ୍ତ ତୁମର ପରିପକ୍ଵ ନ ହବ, ତୁମର କୌଣସି ଜିନିଷଟା ସ୍ପିରିଚୁଆଲ ଜିନିଷ ତୁମ ହାର୍ଟ ଟଚ୍ କରିବ, ତୁ ତ ନିଜର କରିପାରୁ ନା, କାହାକୁ? ଗୁରୁଙ୍କୁ, ଭଗବାନଙ୍କୁ, ବୈଷ୍ଣବମାନଙ୍କୁ, ପରମ୍ପରାକୁ ନିଜର କରିପାରିବ, ନିଜର ଯାହାକୁ ନ କରିପାରିବ ସେଠି ଯୋଉ ପ୍ରକାର କାମ ଦେଲେ ସେଟା କେମିତିଆ କାମ, ଯାହାକୁ ନିଜର ତୁମେ କରିପାରିବ। ଯେମିତି ଗୋଟେ ଦେଖିଲ, ତୁମେ ଟ୍ରେନ୍ରେ ସିଟ୍ରେ ବସିଥିବ, ଟ୍ରେନ୍ରେ ସିଟ୍ରେ ବସିଥିବ, ତିନିଟିକିଆ ସିଟ୍, ବସ୍ରେ ତିନିଟିକିଆ ସିଟ୍ରେ ବସିଥିବ, ସେ ଲୋକ ସାଙ୍ଗରେ ସିଏ କର୍ମୀ, ତୁମେ ଭଲ ଭକ୍ତ, କେମିତି ବସୁଛ ସେଠି? ତୁମେ ନିଜର କରିପାରୁଛୁ କି? କରିପାରୁନ, ଖାଲି ଛକା ମଜା ହେଇକି ତା ଦେହଟା ଶାଢ଼ୀ ଟିକେ ବାଜିଗଲେ, ତା ଲୁଗା ବାଜିଗଲେ କର ପୂଜା, ସେଣେ ମାଡ଼ି ହେଲା ବେଳକୁ ତୁମେ ଏଣିକି ମାଡ଼ୁଥିବ, ନିଜର କରିପାରୁନ ନା ତାକୁ? ଭକ୍ତ ଘରେ ବସିଗଲେ କ'ଣ ହଉଛ? ବୋଳେଇକି ତା ଉପରେ ଶୋଇଯାଉଛ, ଭକ୍ତର ନା ନିଜ। ଯେତେବେଳେ ତୁମେ କାହାକୁ ନିଜର ନ କରିପାରିବ, ସେତେବେଳେ ତା ଉପରେ କିଛି ସମ୍ପର୍କ ହେଇପାରିବ। ଭଗବାନ ପାଖରେ ଏଇ ଅବସ୍ଥା, ଯେମିତି ଗୋଟେ ସିଟ୍ କରରେ ବସିଛ ତୁମେ, କର୍ମୀ ଲୋକଙ୍କ ମଳରେ ବସିଗଲେ ଗୋଟେ, ସିଏ କ'ଣ ହଉଥିବ? ସିଏ ହଁ ହେଲା ମଜା ପାନ ବିଡ଼ି ଖାଇ ଗପ ସପ କରି ତୁମେ ଖାଲି ଚୁପ୍ କରି ଚୁପ୍ ଚାପ ବସିଥିବ, ନିଜର କରିପାରୁନ, ଆଉ ସେଠି ତୁମେ କିଛି ରିଲେସମେଣ୍ଟ ପାଇବନି। ଭକ୍ତି ଯୋଉଟା ଏୟା, ତୁମେ ଯଦି ଭଗବାନଙ୍କୁ ନିଜର ନ କରିପାରିଲ, ଗୁରୁ ବୈଷ୍ଣବଙ୍କୁ ନିଜର ନ କରିପାରିଲ, ତୁମକୁ ସବୁବେଳେ ଏଇଭଳିଆ ଲାଗେ, ତାହେଲେ ଏକୁଟିଆ ଏକୁଟିଆ କେମିତି କ'ଣ ଆଡ଼ଜଷ୍ଟମେଣ୍ଟ କରି କେମିତି ଚଳିଲା, ତାଙ୍କୁ ପୁରା ଅଲଟା ଲାଗେ, ବଞ୍ଚିବାଟା ମୁଁ ତାକୁ କଷ୍ଟ ହେଇଯିବ, ନିଜର ଭଗବାନ କରିପାରୁନ। ଆମର ଲକ୍ଷ୍ୟଟା ରହିଲା କେମିତି, ଏତ ତ ନା ଥା ତୁମେ ମୋର ପ୍ରଭୁ, ଭଗବାନ ମୋର ସବୁକିଛି, ତାକୁ ଛାଡ଼ି କେତେବେଳେ ହେଲେ କିଛି କରିପାରିବି? ସେଇଟାକୁ ଆମକୁ ଅନ୍ତଃକରଣରୁ ଜଣେଇବାକୁ ପଡ଼ିବ, ପ୍ରଭୁଚନ୍ଦ୍ର ମହାଦେବ ଆମକୁ କହୁଛେ, ଆମ ଭାବଟାକୁ ଅନ୍ତଃକରଣ ଆମକୁ ଜଣେଇବାକୁ ପଡ଼ିବ, ଯାହା କହିଲେ ଆପଣ ପାଇଁ କରିବେ, ମରିଲେ ବି ଆପଣଙ୍କର, ବଞ୍ଚିଲେ ବି ଆପଣଙ୍କର, ଯାହା ତାପରେ ଯାହା ଯାହା କରିବା ତ ଆପଣ କରା, ଆପଣ କରିଦେବେ ମନ। କୀର୍ତ୍ତନ ମୁଁ କରିବି ନାହିଁ, କୀର୍ତ୍ତନ ଆପଣ ମୋ ଦ୍ୱାରା କରିବେ, ମୁଁ ହରିକଥା କହିବି ନାହିଁ, କାରଣ ମୁଁ କ'ଣ ହରିକଥା କହିବି? ଗୋଟେ ବଧଜୀବଟା ମୋ କଥା ପାଇଁ, ମୋ ଦେହର ତ ମଳମୂତ୍ର, ମୋ ଶରୀର ତ କାମ କ୍ରୋଧ ସବୁ ଭରି କରିକି ଅଛି, ମୁଁ କ'ଣ କହିବି? ଆପଣ ମୋ ଦ୍ୱାରା କହିଦେବେ, ମୁଁ ସେବା କରିପାରିବିନି, ଆପଣ ତ ଦିବ୍ୟ, ଆପଣ ଚିନ୍ମୟ, ମୋ ବହୁତ ସରଲା ଯୋଉଟା, ମୁଁ କ'ଣ ଆପଣଙ୍କୁ ଛୁଇଁବି? ଆପଣଙ୍କର କ'ଣ ସେବା କରିବି? ଆପଣ ମୋ ଦ୍ୱାରା କରେଇ ନେବେ, ଏଇଟା ହେଲା ଭଗବାନଙ୍କର ସମର୍ପଣ, ଏଇଟା ହେଲା ତତ୍ନାଥ। ମୁଁ କିଛି କରୁନି, ଆମେ ବଧଟା ଥିଲା ମାନେ କ'ଣ ହବନି, ମୁଁ କରୁଛି, କିନ୍ତୁ ମୁକ୍ତ ହେଇଗଲ, ପ୍ରଭୁ ମୋ ଦ୍ୱାରା କରେଇ ନେବେ, କରି ନ ହେଲେ ଗୋଟେ ବଡ ନା କରିବା ଲୋକ ବଡ, ଇଞ୍ଜିନିୟର ଆଇଡିଆ ଦେଇଦେଲା ସବୁ, ଇଏ ମିସ୍ତ୍ରୀ କାଣ ଢାଳି ପକେଇଲା ଘରଟା, ଯଦି ପ୍ଲାନ୍ ପତ୍ର ସବୁ ଜିନିଷ କିଏ କରେ? ଇଞ୍ଜିନିୟର ସବୁ ଆଇଡିଆ ତାର ସବୁ ନା, ଇଏ ଆସିଲେ ତାର ଛାଞ୍ଚ ବାନ୍ଧିକି ଢାଳି ପକେଇ, ସେ ଭଗବାନ ପ୍ରଭୁଙ୍କୁ ଏଇ ଭାବନାରେ କରାଯାଏ, ମୋର ଯୋଗ୍ୟତା କିଛି ନାହିଁ, ଆପଣ କରେଇ ନେବେ ମୋ ଦ୍ୱାରା, ଯାହା କରେ ମୁଁ, କିନ୍ତୁ ମୋର ଗୋଟେ ଯୋଗ୍ୟତା କ'ଣ, ମୁଁ ସବୁବେଳେ ଆପଣଙ୍କର ଶରଣାଗତ ହେଇକି ପ୍ରସ୍ତୁତ ହେଇକି ରହିଛି, ଆପଣ ମୋତେ କରେଇ ନେବେ ମୋ ଦ୍ୱାରା ଯାହା କରିବା କଥା। ଏଇଟା ହଉଛି ପରାୟଣ, ପରମ ଆଶ୍ରୟ ଭାବ, ଏଇଟା ହଉଛି ତତ୍ନାଥା, ଏଇଟା ହଉଛି ପ୍ରପନ୍ନ ଭାବ। ପ୍ରପନ୍ନ ନ ହେଇପାରିଲେ ତ ସବୁ ଜିନିଷ ଓଲଟା ହେଇଗଲା, ତୁମେ ତ ଆଉ ନିଜର କିଛି ନିଜ ଘରେ ଥିଲ, ନିଜ ଘରେ କେତେବେଳେ ଘରକୁ ଯାଉଛୁ, ଘରେ ଦେଖୁଛୁ ଘର ଗୁଡ଼ିକ କାତ ଭାଙ୍ଗିଗଲା, ଘର ଚାଳ ଉଠିଗଲା, ତୁ କ'ଣ ଲାଗୁଛି ଦେଖିଲା? ହଁ, ଦୁଃଖ ଲାଗୁନି, ମୋର ଭଙ୍ଗଲା କି କିଛି କଲେନି, ମୋ ଘର ବାପାକୁ ଦେଖିଦେଲ, ବାପା ଅଛନ୍ତି ଦୁଃଖ ଅସୁବିଧାରେ ପଡ଼ିକି ରୋଗ ହେଇନି, କଣ ଲାଗୁଛି ତୁମକୁ? ମୋ ବାପାଟା ଏମିତି ହେଇଗଲା, ନିଜର କରୁଛ ମାନେ ସାଙ୍ଗେ ସାଙ୍ଗେ ସୁଖ ଦୁଃଖଟା ତୁମକୁ କଣ ହଉଛି ସାଙ୍ଗେ ଟଚ୍ କରିଦେଉଛ, ସେତିକି ଦିନ ଭକ୍ତିର ନ ଆସିପାରିଲା, ତାହେଲେ ତୁମେ ବର୍ତ୍ତମାନ ସୁଦ୍ଧା ସଂସାର ଭାବନା ଭିତରେ ରହିଛ, ନିଜର ହେଇପାରୁନାହାନ୍ତି ଭଗବାନ। ଜଣଙ୍କର ଘର ସେ ନଥିଲା ଦଶ ବର୍ଷ ପରେ ଫେରୁଛି, ଦେଖିଦେଲେ ତା ଘର ଭଲ ଅଛି, ଦେଖିଦେଖି କିନ୍ତୁ ଆମ ନହବ ପକା ଘର ହେଇଯାଇଛି, ଖୁସି ହବ ଆମ ଘର ଏମିତି ଦୁଃଖରେ ସେ ଦୁଃଖୀ ହେଇଯାଉଛି, ସୁଖରେ ତା ନିଜେ କରିଛି ନା, କିନ୍ତୁ ଭଗବାନଙ୍କ ପ୍ରତି ସେ ଭାବନାଟା ଆସିବ, ସବୁ ସୁନ୍ଦର ହେଇଯାଇଛି, ଭଗବାନଙ୍କ ସେବା ଖୁସି ଲାଗେ, ଏଇଟା ହେଇପାରୁନି ନିଜର ତ ନ କରିପାରିଲ ଗୁରୁ ଆଉ କୃଷ୍ଣ, ସିଏ ତୁମକୁ ସୁରକ୍ଷାର ବଳ ଭିତରେ ତୁମେ ଆଉ ରହିପାରିବନି କି କୃପାଟା ତାଙ୍କ ପାଖରୁ ଆସିବ। ଭଗବାନ ଏ ପ୍ରାର୍ଥନା ହିଁ ଗ୍ରହଣ କର, ପ୍ରଭୁ ପ୍ରଭୁ ଆଉ କିଛି ଗ୍ରହଣ କରନ୍ତି, ପ୍ରଭୁ କେବଳ ଗୋଟେ ପ୍ରାର୍ଥନା ସିନ୍ସିୟର ପ୍ରେୟାର ପ୍ରଭୁ ସେଥିପାଇଁ କରୁଛି, ଗମ୍ଭୀର ଭାବରେ ଯେଉଁଟା ପ୍ରାର୍ଥନା କରୁଛି ତାର ଅନ୍ତଃକରଣକୁ ସେ ତ ପରମାତ୍ମା ରୂପ ରହିଛନ୍ତି ନା, ସେ ବୁଝୁଛନ୍ତି ଆଚ୍ଛା ଯେଉଁଟା ବହୁତ ଚାହୁଁଛି ମୋତେ ତା ପାଇଁ କିଛି ବ୍ୟବସ୍ଥା କରିବି ନା, ଆମର ରିକ୍ୱାରମେଣ୍ଟ ବା ଆମର ଡିଜାୟାର ଆମର ଯେଉଁ କାମନା ଆମର ଆବଶ୍ୟକ ଆମର କାମନା ଆମର ଅନ୍ତଃକରଣର ଯେଉଁ ଭାବଟା ସେ ପୁରା ପ୍ରତି ପଦକ୍ଷେପରେ ଗ୍ରହଣ କରିଦେବୁ, ଉପରେ ଠାଉରିଆ ଲୋକ ଆମକୁ କ'ଣ କହିଲେ ଆମେ କ'ଣ କହିଦେଉଛେ କେଉଁଠି କ'ଣ କରୁଛୁ ସେଟା ଅଲଗା କଥା, ସେ ପୁରା ସବୁ ରେକର୍ଡିଂ କରି ରହୁଛନ୍ତି, ଏଇ ଭାବନାଟା ଆସିଯିବ ଯେମିତି ବ୍ରଜ ବାଳକମାନେ କହୁଛନ୍ତି ସେତେବେଳେ କୃଷ୍ଣ ତୁମକୁ ସୁରକ୍ଷା ଦେବେ। ଏଠି ବର୍ତ୍ତମାନ ଶୁଣିଦେଲା ପରେ ତମେ କ'ଣ କହିଲେ ଏବଂ ଅବସାନ୍ତି ତୁ ଅବ ଏବ ସମନ୍ତା ସଦ୍ୟ ଦେଶାନ୍ ଆପଣ କିନ୍ତୁ ଅବ ଉଦାସୀନ ରହିବେ, ଆମେ ଆପଣଙ୍କର ନା ଆପଣ ଆପଣ ଆମର ପରମାଶ୍ରୟ ଆପଣ ଆମର ରକ୍ଷକ, ଆପଣ ଉଦାସୀନ କ'ଣ ରହୁଛନ୍ତି ଅବସାଦ କ'ଣ ରହୁଛି, ଆପଣ ଏଇଟା କେବେ କରିବା ଯୋଗ୍ୟ ନୁହେଁ, ରକ୍ଷା କର। ଭଗବାନଙ୍କୁ ଏଭଳି ଦାବିଦାର କରିକି ପ୍ରାର୍ଥନା କରନ୍ତି ଯେ ଶରଣାଗତ ଭକ୍ତ ଆମର ଦାବି ଅଛି, ମୁଁ ସବୁ ଛାଡ଼ିଛି, ମୁଁ ଆପଣଙ୍କ ଭରସା ରହିଛି, ମୁଁ କ'ଣ କରିବି, ମୁଁ କୁଆଡ଼େ ଯିବି, କୁଆଡ଼େ ମୁଁ କୁଆଡ଼େ ଯିବି, କୁଆଡ଼େ କ'ଣ ବୁଲା କୁକୁର ଯିବା ଛାଡ଼ିକି ପଡ଼େ, ମୁଁ ପୋଷା କୁକୁର କୁକୁରଟା ବାଡ଼େଇଲା ଦେଖି, ଯେଉଁ କୁକୁର 5 ବର୍ଷ ରହିଥିବ ବାଡ଼େଇଲା ଦେଖା ତ ବାଡ଼ା ବାଡ଼େଇ ତ ଅଗର ବାହାର କରିଦେବି କୁଆଡ଼େ ଯିବନି, ସେଠି ପଡ଼ିକି ରହିବ ଛାଡ଼ି କୁଆଡ଼େ ଯିବନି। ଭଗବାନଙ୍କୁ ଉତ୍ତର କରେ ଏଇ ଭକ୍ତ ହେଇଛି ମାନେ ମୁଁ ଆପଣଙ୍କ ଶରଣାଗତ ହେଇଛି ମାନେ ସେବା କରିବି ନାମ କରିବି ଜୀବନ କରିବି, ବାସ୍ ଛାଡ଼ିକି ଯିବା କଥା ମୋତେ କୁହନ୍ତୁ, ଆପଣ ମୋର ରକ୍ଷକ। ଏଇ ଭାବଟା ଯେତେବେଳେ ତୁମର ପରିପକ୍ ଅବସ୍ଥାକୁ ନ ଆସିବ ଗାଢ଼ତର ନ ହବ କୃଷ୍ଣ ତୁମ ସାଙ୍ଗେ ରେସିପ୍ରୋକେଟ୍ କିଛି କରିବେନି, କିଛି କରିବେନି, ତା ନାମ କରିଦେବୁ ନାମଟା ସଦା ଲାଗୁ ନିଜର କରିପାରୁନା ନା, ତୁମେ ଯାହାକୁ ଭଲ ପାଉନା ତାଙ୍କର ନାମ କରୁଛ, କଥା କ'ଣ ବୁଝିପାରୁଛି, ତୁମେ କୃଷ୍ଣଙ୍କୁ ଭଲ ପାଉନି ତାଙ୍କର ଖାଇବା କଥା ତାଙ୍କର ପିନ୍ଧିବା କଥା ତାଙ୍କର ବେଶଭୂଷା ତାଙ୍କର କଥା ଚିନ୍ତା କରନ୍ତୁ ତାଙ୍କ ନାମଟା କରୁଛି ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ ତୁମକୁ ମୋତେ ଭକ୍ତି ଦେ, ତାଙ୍କୁ ତୁମେ ଭଲ ପାଉଛ, ତୁ ନା ତାଙ୍କ ନାମ କରୁଛ ନା, ତୁ ତାଙ୍କୁ ଭଲ ପାଉଛ ନା, ଭଲ ପାଇବା ନିର୍ଦ୍ଦେଶ ସେ ଦେଖିବା କି, ଯିଏ ଭଲ ନ ପାଇବ ତାଙ୍କ ନାମଟା ତୁମେ ଜଣକୁ ଭଲ ପାଉନ ତା ନାମଟା କହିପାରିବ, ତୁମେ ଜଣକୁ ଭଲ ପାଉନ ତା ନାଁଟା କହିବ ଦେଖ, ତୁମେ ଯାହାକୁ ଭଲ ପାଉଛ ତା ନାମ ଉଚ୍ଚାରଣ କରିବା ପାଇଁ କିଛି କିଛି ପ୍ରୟାସ କରିବାକୁ ପଡିବ। ସେଠି ଦେଖିଲା ମା ମାନେ ତାଙ୍କର ପୁଅ ପୁଅ ନା ଝିଅ ନା ସେ ଆଉ କାହା ନାଁ କହୁଥିବେ ଦଶଥର ତା ନାଁଟା ପ୍ରସ୍ତୁତ, ତା ପୁଅ ନାଁ ଦେଇଥିବେ ବାବୁ ସେ ଡାକୁଥିବା ଆଉ ବାବୁ ଆଇଲରେ ସେ ଡାକୁଥିବା ମାନେ ପୁଅକୁ ଡାକିବାର ଉଦ୍ଦେଶ୍ୟ ନଥିବ ତା ପୁଅ ନାଁଟା ବସିବ ତା ଝିଅ ନାଁଟା ପାଟରେ ବସିବ କାହିଁକି ଭଲ ପାଉଛି, ଭଗବାନ ତୁ ଭଲ ନ ପାଇଲେ କ'ଣ ତା ନାମ ତାଙ୍କ ନାମଟା ହବ ନା କ'ଣ, ତୋତେ ଭଲ ପାଉନା ଆଉ ତୁମ ସେ ଭିତରେ ଅଛନ୍ତି ଜାଣେ ଏଇଟା ଭଲ ପାଉଥିଲା ଉପରଟା ଦେଇ ନାମ କରୁଛି ତାର ସବୁ ସ୍ୱାର୍ଥ ପାଇଁ ନାମ ତୁମେ ଯାହାର ନାମ କରୁଛ ସେବା କାହାର କରୁଛ ତାଙ୍କରି ସେବା କରୁଛ, ସେ କ'ଣ ଜାଣିପାରୁନାହାନ୍ତି ଇଏ ମୋ ନାମ କରୁଛି ଇଆର ମନୋଭାବଟା ମୋ ପ୍ରତି କ'ଣ ଅଛି, ଇଏ ମୋର ଚାଲାକିଆ ମୋ ନାମଟା କରିକି ମୋଠୁ ବୁଦ୍ଧି ବୋଧ ଦେଇକି ଇଏ ସଂସାର ବଢ଼ାବା ପାଇଁ ଚାହୁଁଛି, ବର୍ତ୍ତମାନ ଇଏ କୃଷ୍ଣ ଠକିବା ବାଟ ନା, ବର୍ତ୍ତମାନ କ'ଣ କୃଷ୍ଣ ଠକିବା ପଡ଼ୁନା ଏତେ ଚାଲାକିଆ ବୁଦ୍ଧି ଆମର ଆମେ କୃଷ୍ଣ ଠକିବା ପାଇଁ ଚାହୁଁଛୁ, କୃଷ୍ଣଙ୍କ ନାମ କରିବା କୃଷ୍ଣଙ୍କ ପାଖରୁ ସବୁ ପାଇବା ପାଇକି ଆମେ ବଢ଼ ସେ ଦେଖିବେ ଆରେ ଇଏ ସବୁ ଚାହୁଁଛି ମୋ କଥା କ'ଣ ହବା ପାଇଁ ମୋର ସେବା କରିବା ପାଇଁ ମୋର ସେବକ ହବା ପାଇଁ ନା ଇଏ ବଡ଼ ହବା ପାଇଁ ଯାଉଛି ସଂସାର ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚାହୁଁଛି, କୃଷ୍ଣ ଏମିତି ଭାବରେ ତୁମକୁ ଠକେଇବେ ଆଉ ତୁମର କି ଆଶ୍ରୟ ବି ରହିବନି ଜୀବନ, ଆମର ସେ ରାସ୍ତା ନୁହେଁ ଆମର ହଉଛି ଏଇ ରାସ୍ତା ପ୍ରବଣ ରାସ୍ତା ଗୌଡ଼ ସିଦ୍ଧାନ୍ତ ଅଲଗା ଉପରେ ଭାସିଲା ହବନି, ସିଦ୍ଧାନ୍ତ ସବୁ ରହିଛି ତୁମେ ଶରଣାଗତ ନହେଲେ କେବେ ହେଲେ ଭଗବାନ ଧର୍ମ ଶରଣାଗତି ତାଙ୍କର ଇଚ୍ଛା, ତୁମର ଇଚ୍ଛାରେ ଅଛି, ସବୁ ଛାଡି ତୁମ ଇଚ୍ଛାରେ ରହିଛି, ଯାହା କରିବ ମୋତେ କରିବ, ଚାଷୀ କରାଅ, ତୁ ଭକ୍ତ ହେଇ ଚାଷୀ ଚାଷ କରିବ, ଚାଷ କରିବି, ଘୋଷଣା କରିବି ଘୋଷଣା କରିବି, ଯାହା ତୁମେ କରୁନ ମୁଁ କରିନି କରିବି, ତୁମ ଇଚ୍ଛା ପରେ ମୁଁ ଚଳିବି, ମୋର ଇଚ୍ଛା ବି ତୁମ ମୋର ଦରକାର ଆପଣଙ୍କର କୃପା, ଯଦି ଆପଣଙ୍କ କୃପା ମୋତେ ଯୋଉ ବାଟରେ ମିଳିଲା ମୋର କ୍ଷତି କ'ଣ ଅଛି, ଆମର ଦରକାର କ'ଣ, ଆମ ଲକ୍ଷ୍ୟଟା କ'ଣ, ଆମ ଲକ୍ଷ୍ୟଟା ଯେ ପ୍ରଭୁଚନ୍ଦ୍ରଟା ଆମ ଲକ୍ଷ୍ୟ ନୁହେଁ କି ପୂଜାରୀ କରି ଏଇଟା ଲକ୍ଷ୍ୟ, ଆମେ ଯାହା କରୁଛେ କେବଳ ଭଗବାନଙ୍କର କୃପା ପାଇଁ, ଆମ ଲକ୍ଷ୍ୟଟା ହେଲା କୃପା, ଯେଉଁଟା ଆମକୁ ଯେଉଁ ଉପାୟ ଦ୍ୱାରା ଭଗବାନ ଆମକୁ ସାଧୁଗୁରୁ ଯୋଉ ସେବାରେ ଲଗେଇକି ଆମକୁ ସେଇ କୃପାଟାକୁ ଦେଇଦେଲେ ଆମର ଅସୁବିଧା କ'ଣ ହେଇଯାଉଛି, ଆମର ପାଇବାର ହେଉଛି କୃପା, ଆମେ ଭଲ ପୂଜାରୀ ହେବା, ଭଲ ପ୍ରବଚକ ହେବା, ଭଲ ସନ୍ନ୍ୟାସ ହେବା, ଭଲ ବ୍ରହ୍ମଚାରୀ ହେବା ପାଇଁ ଆମେ ଟିକେ ଆସିନେ, ଆମେ ଗୋଟେ ଭଲ ବ୍ରହ୍ମଚାରୀ ହେବା, ଆମେ ଆମେ ଆସିଛେ କୋଉଥି ପାଇଁ, ଆମେ ଭଗବାନଙ୍କ କୃପା ପାଇବା, ସେଟା ଯୋଉ ରାସ୍ତାରେ ମିଳିଲା ଆମର ଠିକ୍ ଅଛି, ଆମର କୃପାଟା ଦରକାର, କାରଣ ସେଇଟା ନ ମିଳିଲା ମାନେ ପୂଜାରୀ ଯାହା କରୁଛି ସେ ଭଗବାନଙ୍କ ସେବା ପୂଜାରୀ, ସେ କ'ଣ ପାଇବ, ତା ଲକ୍ଷ୍ୟଟା କ'ଣ, ରୋଷେଇଆ ଯେ ରୋଷେଇ କରୁ ତା ଲକ୍ଷ୍ୟଟା କ'ଣ, ଯେ ପଇସାର ଭଗବାନ ପାଇଁ ଅର୍ଥ ସଂଗ୍ରହ କରୁ ତା ଲକ୍ଷ୍ୟ କ'ଣ, ଭକ୍ତି ଯୁଗର ସମସ୍ତଙ୍କର ଲକ୍ଷ୍ୟ କେବଳ ଗୋଟିଏ ହେବା ଦରକାର, କ'ଣ ମୁଁ ଏତେ କରୁଛି କୃଷ୍ଣ କୃପା ମୋତେ ଟିକେ କେମିତି କର, ଆମର ଆଉ କିଛି ଲକ୍ଷ୍ୟ ନାହିଁ, ଏହି ଭାବନାଟା ଯେତେ ପର୍ଯ୍ୟନ୍ତ ଆମର ଅନ୍ତର ଭିତରେ ନ ଆସିଛି, କୃଷ୍ଣ ତୁମ ସାଙ୍ଗରେ କିଛି ସ୍ପିରିଚୁଆଲ ଯାହା କୁହନ୍ତି ଆଧ୍ୟାତ୍ମିକ ସମ୍ପର୍କଟା ତାଙ୍କର ତୁମ ସହିତ ଗାଢ଼ତର ହେବ ନାହିଁ, ବେଶ ରହିଲା ବୈଷ୍ଣବ, ନାମ ରହିଲା ବୈଷ୍ଣବ, ପାଳନ କଲେ ବୈଷ୍ଣବ ଧର୍ମ, ନାମ ଜପ କରୁଛେ, ଏକାଦଶୀ କରୁଛେ, ପ୍ରାର୍ଥନା କରୁଛେ, ପୂଜା କରୁଛେ, ସେବା କରୁଛେ, ସବୁ ବୈଷ୍ଣବ ପଦ୍ଧତି ରହିକି ଦେଖିଲା ବେଳକୁ ଭଗବାନ ପ୍ରତି ତାର ମମତା ଆସିପାରିଲା, ଏ ଭାବଟା ଅନ୍ତର ଭାବଟା ଶୁଦ୍ଧ ହେଇପାରିଲାନି, ପରିପକ୍ ହେଇପାରିଲା, ଏଇ ପ୍ରପନ୍ନ ଶରଣାଗତ ହେଇପାରିଲେ, ଭଗବାନ ଶରଣାଗତ ହେଇଗଲେ ଶ୍ରୀ ଶୁକ ଉବାଚ ବଚୋନି ସମ୍ୟ କୃପଣଂ ବନ୍ଧୁନାଂ ଭଗବାନ ହରି ନିମିଳୟଂ ମାଭ୍ୟଷ୍ଟଂ ଲୋଚନାନି ତତ୍ ଲୋଚନାନି ଇତି ଅବ୍ୟବାସତ ଅଭ୍ୟାସତ ବଚୋନି ସମ୍ୟ କୃପଣଂ, ଭଗବାନ ଶୁଣିଲେ, ଭାବଟା ସେ ଥିଲା ପୂର୍ବ ଶ୍ଳୋକରେ, ଦୁଇଟା ଶ୍ଳୋକରେ ଭାବ କହିଲେ ନା, ଏଠି ସେଠି କ'ଣ କହିଲେ ପ୍ରବନ୍ଧନ, ଏଠି କ'ଣ କହିଲେ ତୋତନାଥା ତୋତପରାୟଣ, ଭଗବାନ ବୁଝିଥିଲେ ଆରେ ଏମାନେ ମୋର ପୁରା ଶରଣାଗତ, ବଚୋ ନିଶମ୍ୟ ସେମାନଙ୍କର ବଚନକୁ ଶୁଣିଲେ, କେମିତି ବଚନ ଥିଲା, ବଚନ ବିଶେଷଣ କହିଲେ କୃପଣ ଦିନ ହିଁ, ମୋର ଦିନ ହିଁ ଏମାନେ ଶରଣ ଯାଇଛି, ବନ୍ଧୁ ନା ବନ୍ଧୁମାନଙ୍କର ଦିନ ବଚନ ଶୁଣିକି ଭଗବାନ ହରି ଭଗବାନ ଦୁଃଖ ହୀନ କରନ୍ତି, କୃଷ୍ଣ ଆଉ ଏଠି କୃଷ୍ଣ କହିଲେ ସୁପରେ ଦେଖ କେମିତି ଦୁଃଖରଣ କରୁଛ, ଭଗବାନ ସେ ଆଉ କିଏ ହରି ନିମିଲୟତ ମା ଭେଷ୍ଟେ ମା ଭେଷ୍ଟେ, ଭୟ କର ନା, ଆଖି ବନ୍ଦ କର, ସମସ୍ତେ ଚକ୍ଷୁ ବନ୍ଦ କର, କାହିଁକି ସଖାମାନଙ୍କର ଅଲଗା ଜ୍ଞାନ ଆସିବ ନା, ବିଶ୍ୱଯୁଦ୍ଧ ଜ୍ଞାନ ଚାଲି ଆସିବ, ଭଗବାନ ବୋଲି ଜାଣିବେ, ଚକ୍ଷୁ ବନ୍ଦ କର, ଲୋଚନ ଇତି ଅଭାସ ଭୟ କର ନା ମା ଭେଷ୍ଟ ନିମିଲୟତ, ଆଖି ଚକ୍ଷୁ ବନ୍ଦ କର, ଲୋଚନକୁ ବନ୍ଦ କର, ଏଭଳି କହିଲେ, ଆଚ୍ଛା ସେଥିପ୍ରତି କଣ ଲେଖିଲେ, ତେଷାମ ଅଗ୍ନିପାନ ଦର୍ଶନ ଅମୌଚିତ ତଥୈବ ଅଲକ୍ଷିତଂ ତତ ସ୍ଥାନମ ତେଷାମ ଇତି ସ୍ଥାନ୍ତାନାମ ଇତି ସନ୍ତପ୍ତାନାମ ଅଲିଖିତ ଅଲକ୍ଷିତମ ଏବଂ ଅତି ସୁଶୀତଳ ଛାୟା ଭଣ୍ଡାରୀ ତଳୁ, ଆଚ୍ଛା ଆଚ୍ଛା ଭଣ୍ଡାରୀ ତଳୁ ତଳ ପ୍ରାପଣ ଉଚିତ ଅଂଶ ପରାମୃଶ୍ୟତି ଇତି ଭାବ, କୃଷ୍ଣ ଚିନ୍ତା କଲେ ଦେଖ ବ୍ୟବସ୍ଥା ଭଗବାନ ପାଖରୁ ଆସେ, ତୁମେ ପ୍ରପନ୍ନ ହେଇଗଲେ ଶରଣାଗତ ହେଇଗଲେ କୃଷ୍ଣଙ୍କ ଉପରେ ନିର୍ଭର କଲେ ବ୍ୟବସ୍ଥାରେ ସିଏ ସବୁ କରିଲେ, ଏମାନେ କ'ଣ କେଉଁଥିରେ ଦେଲେ, ଦୁଇଟା ତାପର ଦେଲେ, କେଉଁଟା କେଉଁ କେଉଁ ତାପର ଦେଲେ, ପୂର୍ବ ଗ୍ରୀଷ୍ମ ତାପ ବର୍ତ୍ତମାନ ଗ୍ରୀଷ୍ମ ତାପରେ ଟିକେ ବାହାରିକି ଆସିଛନ୍ତି, ସେ ଯୋଉ ବେଦବନରୁ ଏଣେ ଅଗ୍ନି ଲାଗିଗଲେ, କୃଷ୍ଣ ଚିନ୍ତା କଲେ ବର୍ତ୍ତମାନ କ'ଣ କରିବି, ଯଦି ମୁଁ ଚକ୍ଷୁ ଖୋଲିକି ଅଗ୍ନିଟା ପାନ କରିଦେବି, କିନ୍ତୁ ଅଗ୍ନି ଆଙ୍କୁ ବର୍ତ୍ତମାନ ଦରକାର କ'ଣ, ଶୀତଳ ଛାୟା ଦରକାର, ଶୀତଳ ପବନ ଆସୁଥିବ, ଶୀତଳ ଛାୟା ଆସୁଥିବ, ଭଗବାନ ବ୍ୟବସ୍ଥା କରିବେ ନା, ହେଲେ ଚକ୍ଷୁ ବନ୍ଦ କରିବା ଭିତରେ ମୁଁ ଆଙ୍କୁ ସାଙ୍ଗେ ସାଙ୍ଗେ ନେଇ ପଳେଇବି କେଉଁଠିକି ଭାଣ୍ଡାରୀ ବନ, ଭାଣ୍ଡାରୀ ଭାଣ୍ଡାରୀ ବର୍ତ୍ତମାନ ଦେଖିଛ ଭାଣ୍ଡାରୀ ଯୋଉ ବୃନ୍ଦାବନ ଯୋଉ ଭାଣ୍ଡାରୀ ବନରେ ଯୋଉ ବଟ ମୁଠିଟା ଅଛି କ'ଣ ବହୁତ ବଡ଼ ବାଟ କରେ ଶୀତଳ ଛାୟା, କୃଷ୍ଣ ଚିନ୍ତା କଲେ ମୁଜା ଟାପିରୁ ମୁଁ ପୁରା ସେଠିକି ଦେଇଯିବି, ଆଉ ଇଏ ବି ଦର୍ଶନ କରିବା ଉଚିତ ନୁହେଁ, ମୁଁ ଅଗ୍ନି ପାଳନ କରୁଛି ବୋଲି ତାହେଲେ କଣ କହିବେ? ଏମାନେ ଯଶୋଦା ମାତାଙ୍କୁ କହିବେ ମୋ ପାଇଁ ବ୍ୟସ୍ତ ହେବେ, ମୋ ଦେହ ଖରାପ ହେଇଯିବ ବୋଲି ମାଆକୁ କହିବେ। ସେମାନେ ଜାଣନ୍ତି ତାଙ୍କ ଦେହରେ ନାରାୟଣ କହିଛନ୍ତି ସମସ୍ତେ ବିପଦ ରକ୍ଷା କରିବେ, କିନ୍ତୁ ଇଏମାନେ ମାଆଙ୍କୁ କହିବେ ମା ଭଳି ବ୍ୟବସ୍ଥା ଅସୁବିଧାରେ ପଡ଼ିବେ, ସଖାମରେ ବ୍ୟସ୍ତ ହେବେ, କାରଣ ତୁ ଅଗ୍ନି ପିଦ ଦେହ ଖରାପ ହବ, କଣ ହବ, ମୁଁ ଦୁଃଖ ଦେବି, ତେଣୁ କହନ୍ତି ସବୁ ବନ୍ଦ କର। ତଥାପି ଅଲକ୍ଷିତ ତତ ସ୍ଥାନ ତେଷାମ ଇତି ଶ୍ରାନ୍ତାଣାମ ଅତି ସନ୍ତପ୍ତାଣାମ ଅଲକ୍ଷିତମ ଏବ କହିଲା, ଇଏ ଦେଖିବେନି ଏମାନେ ଶ୍ରାନ୍ତ ହେଇଯାଇଛନ୍ତି, କାହିଁକି ଲୋକମାନେ ଗାଭିମାନେ ସଖାମାନେ ଏମାନେ ଅଲକ୍ଷିତରେ କୋଉଠି ଏମାନଙ୍କ ଜାଣିନଥିବେ ମୁଁ ତାମାନେ ଗୋଟେ ଜାଗା ରଖିବି, କୋଉଠି ରଖିବି ଏଠି କହିଲି, ଅତି ସୁଶୀତଳ ସୁଛାୟା, ଅତି ସୁଶୀତଳ ସୁଛାୟା, ସୁନ୍ଦର ଛାୟା ଅଛି ଆଉ ସୁଶୀତଳ, ଭାଣ୍ଡାରୀ ତରୁ ତଳ ପ୍ରାପ୍ତ ପ୍ରାପଣ ଇତି ଇତିଞ୍ଚ ପରାମର୍ଶ, ପୁରା ମନରେ ଭାବିଲା ଆଙ୍କୁ ପୁରା ଆଙ୍କୁ କହିଦେବି, କାରଣ ଯଦି ଆଖି ଖୋଲିକି ଅଗ୍ନି ପାନ କରିଦେବି ତାଙ୍କୁ ସେଠି ନବା ପାଇଁ ମୋତେ କେତେ ସମୟ ଲାଗିବ, ଟାଇମ୍ ଲାଗିବ, ଏତେ କଷ୍ଟ କରିବି କି ନାହିଁ, ଆଖି ବନ୍ଦ କରିଦେଲେ ମୁଁ ସିଧା ଲୋକମାନଙ୍କୁ ବି ସିଧା ନେଇକି ସିଫ୍ଟ କରିଦେବି, ଚକି ବନ୍ଦ କରିଦେଲେ ସକାଳ ଚକି ବନ୍ଦ କରି ଅଗ୍ନି ପାନ କରିବେ, ତାଙ୍କର ଚିନ୍ତା କଣ ରହିବ ମୁଁ କେମିତି ନେବି ଭାଣ୍ଡାରେ ପଟ ନନୁ ଅହୋ କୌତିକ ନା ଲୋଚନ ନିମିଳନ କଥମ ଅଗ୍ନି ପରିହାର ସ୍ତଃ ମାଷ୍ଟ ତୁତ ଅନ୍ୟଥା ନ ତ୍ରାଣ ହେତୁ ଅସ୍ତି ଇତି ଭାବ। ସଖାମାନେ କହୁଛନ୍ତି ହେ କୌତିକି, ହେ କୌତିକି ନା ହେ କୌତିକି ଲୋଚନ ଆଖିଟାକୁ ବନ୍ଦ କରିଦେଲେ ଅଗ୍ନିଟା ଅଗ୍ନିଟା କେମିତି ନିବାପିତ ହେଇଛି, ଲୋକ ଛୁଆମାନଙ୍କୁ ଡର ଲାଗିଲେ କ'ଣ କରନ୍ତି, ମା କ'ଣ କରେ, ତୁ ଆଖି ବନ୍ଦ କରିଦେ କୁହନ୍ତିନି, ଛୁଆମାନେ ଦେଖ ତ ଡର ଲାଗିଲେ ବା ଦେଖିଥିବେ କୁକୁର ଆସୁଛି ବାଘ ଆସୁଛି କ'ଣ କରିବେ, ଆଖି ବନ୍ଦ କରି ମା ଆଡ଼କୁ ପଳାଇ ଆସି କୃଷ୍ଣ ପ୍ରଧାନ କହୁଛନ୍ତି କାହାକୁ ସଖାବନ ତୁ ଚକ୍ଷୁ ବନ୍ଦ କରିଦେ, କାହିଁକି କହିଲେ ଚକ୍ଷୁ ବନ୍ଦ କର ଡରନି, କୃଷ୍ଣଙ୍କର ପ୍ରାଣ ହେଲା ଆଙ୍କୁ ମୁଁ କୋଉଠୁ ନେଇଛି ଭାଣ୍ଡାରୀ ଭାଣ୍ଡାରୀ ତୋର ତଳକୁ ନେଇଛି ସୁଶୀତଳ ଛାୟା ସୁଛାୟା ଏଠି ଅଛି, ସଖାବନ ପଚାରୁଛନ୍ତି ହେ କୌତିକି ନା ତୁମେ ଚକ୍ଷୁ ବନ୍ଦ କରିଦେଲେ ଅଗ୍ନି ତାପରେ ଆମେ କେମିତି ନିବୃତ୍ତି ପାଇଛୁ, ଲେଖିଲେ ମା ବ୍ୟସ୍ତ ଇତି ତତ୍ତ ଅନ୍ୟଥାଦ୍ୟ ନ ତ୍ରାଣ ହେତୁ, ଆଖି ବନ୍ଦ କରିବା ଛଡ଼ା ତୁମର କିଛି ଉପାୟ ନାହିଁ, ଆଖି ଖୋଲିଲେ ଦେଖିବା ପଡ଼ିଯିବ ସବୁ, ତ କୌତୁକ ବୋଲି କହିଲେ କି କୃଷ୍ଣ ତମ ଚାଳକରେ କହୁଛି ବର୍ତ୍ତମାନ ତ୍ରାଣର କିଛି ଉପାୟ ଅଛି କି ଆଖିଟା ବନ୍ଦ କରିଦେବି, ବନ୍ଦ କରିଦେ ଆମର ମୁଁ ଦେଖିବି ଯାହା କରିବା, ଆଖି ଖୋଲା ମୁଁ ଯାହା କହୁଛି ବର୍ତ୍ତମାନ ମାନ, କାରଣ ମୁଁ ହିଁ ତୁମକୁ ରକ୍ଷା କରିବି, ଆଉ ଆଉ ମାନେ ଭୟ କରୁନା ତୁମେ ଭୟ, ଆଉ ଆଉ କୌଣସି ତ୍ରାଣର କୌଣସି ଉପାୟ ନାହିଁ। ତଥେତି ମିଳିତା ଆଖିସୁ ଭଗବାନ ଅଗ୍ନି ଉଲ୍ବଣମ୍ ସର୍ବେଷୁ ମୋଦିତ ନେତ୍ରେଷୁ ସମସ୍ତେ ଚକ୍ଷୁ ବନ୍ଦ କରିଦେଲେ ଭଗବାନ କିଏ ଅଗ୍ନି ପାନ କରୁଛନ୍ତି, ଭଗବାନ ଅଗ୍ନି ଭୁଲ ମନ ଭୟଙ୍କର ଅଗ୍ନି ପିତ୍ୱା ମୁଖେନ ତାନ ପିଛା ନିଜ ମୁଖ ଦ୍ୱାରା ଶିଶୁ ପାନ କରିଦେଲେ, ଆଚ୍ଛା କିଏ ପାନ କଲେ ନା ଯୋଗାଧୀଶୁ ବିମୋଚ୍ଛେ ତାନ ଶବ୍ଦଟି ଲାଗିଛି ପିତ୍ୱା ମୁଖେନ ତାନ ତାନ ଅର୍ଥ କେବଳ ଯେ ସଖାମାନଙ୍କୁ ରକ୍ଷା କଲେ ତା ନୁହେଁ, କାହା ସହିତ ସଖାମାନଙ୍କ ସହିତ ଗୋମାତା ସମସ୍ତଙ୍କୁ ରକ୍ଷା କଲେ ପିଦେଲେ, ଯେମିତି ଶିବଜୀ କହୁଥିଲେ ବି ପାନ କରିଥିଲେ ପରବର୍ତ୍ତୀ ଶ୍ଳୋକ ଟିକାର ଲେଖି ଅଗ୍ନି ପାନ କଲେ ଯେ ଏମିତି ନାହିଁ ପୁରା କରାଦଳ ଅଗ୍ନିଟା ପୁରା କରାଦଳ କରିଦେଲେ ପରବର୍ତ୍ତୀ ଶ୍ଳୋକରେ ଚକ୍ରବାତ କହିବେ କାଲି ବହୁତ ସୁନ୍ଦର ଟିକା ଦେଲେ କେମିତି ଯେ ଅଗ୍ନି ପାନ କଲେ ଯୋଗ ମାନେ କେମିତି ତାଙ୍କୁ ଆଲାଉ କଲେ ପିଇବା ପାଇଁ ଚକ୍ରବାତ ଏଠି କହୁଛନ୍ତି କହିବେ ବିପଚ ରଖିଦବା ସେ କିଏ ଯୋଗାଧୀଶ ମହାଯୋଗୀ ସେଥିପାଇଁ ତାଙ୍କ ପାଇଁ ପରିକେତ କାଳ ଭୟ କରିଛି ତାଙ୍କ ଇଷ୍ଟ ଦେବ ନା କେମିତି ଅଗ୍ନି ପାନ କଲେ କେମିତି ନା ଯୋଗାଧୀଶ ଯୋଗେଶ୍ୱର ଯୋଗାଧୀଶ ତାଙ୍କ ପାଇଁ ଅଗ୍ନି ପାନ କରିବା କୌଣସି ବିଚିତ୍ର ଜିନିଷ ନୁହେଁ ବିଚିତ୍ର ବସ୍ତୁ ନୁହେଁ ବିଚିତ୍ର ସୁଖଦେବଙ୍କୁ ସୁଖଦେବ ବର୍ଣ୍ଣନା କରେ କେମିତି ଭଗବାନ ଅଗ୍ନି ପାନ କଲେ ଏବଂ ସଖାମାନଙ୍କୁ ଧରିକି ପୁଣି ବୃନ୍ଦାବନକୁ ଧରିଲେ ହରେ କୃଷ୍ଣ ଦେବ ଗ୍ରନ୍ଥ ଆସିବ।